नमो भगवते वासुदेवाय। श्रीमद भगवद गीता द्वितीय अध्याय सांख्य जुग आम श्रवण करथुले आत्मार नित्यत्व संबंध रे विभिन्न दिगरु अर्जुन को भगवान उपदेश दौंती କାରଣ ସନ୍ଦେହ ଯେତେବେଳେ ଗୋଟେ ସୃଷ୍ଟି ହୁଏ ଜୀବର ବା ସନ୍ଦେହାତ୍ମକ ମନ ମନ ଯେତେବେଳେ ଗୋଟେ ସନ୍ଦେହ ଆସେ ସେ ଗୋଟିଏ କଥାରେ କେବେ ସନ୍ଦେହଟା ବିଦୂରିତ ହୁଏ ନା ତ ସେଥିପାଇଁ ତାଙ୍କୁ ବହୁତ ପ୍ରମାଣର ଆବଶ୍ୟକ ରହିଛି। ଶାସ୍ତ୍ର ଏଥିପାଇଁ ବହୁତ ପ୍ରମାଣ ଦେଇଛନ୍ତି। ଆମର ଗୋସ୍ୱାମୀମାନେ ଆମର ଆଚାର୍ଯ୍ୟମାନେ ଏଥିପାଇଁ ଟୀକା ରଚନା କରନ୍ତି, ଭାଷ୍ୟ ରଚନା ରଚନା ତ କରନ୍ତିନି, ଭାଷ୍ୟ ସବୁ ଭଗବାନଙ୍କ ଇଚ୍ଛାରେ ତାଙ୍କର ମାଧ୍ୟମରେ ସବୁ ଆସେ। କାରଣ ଜୀବର ଗୋଟିଏ ସନ୍ଦେହ ରହେ, ଆତ୍ମା ଅଛି କି ନା, ଭଗବାନ ଅଛନ୍ତି କି ନା, ଏ ସୃଷ୍ଟି ଭଗବାନଙ୍କର ଅଧୀନରେ ଅଛି କି ନା, ମୋର ଭାଗ୍ୟ ଭଗବାନଙ୍କର ଅଧୀନରେ, ଏସବୁ ଜୀବର ସନ୍ଦେହ ରହିଛି। କାରଣ ଯେଉଁ ଜିନିଷକୁ ଆମେ ଠିକ୍ସେ ଜାଣିନେ ସନ୍ଦେହ ନିଶ୍ଚିତ ଭାବରେ ଆସିବ। ପ୍ରତ୍ୟକ୍ଷ ସ୍ୱାନୁଭବ ଆମର ହେଇନି ନା, ପ୍ରତ୍ୟକ୍ଷ ଅନୁଭବଟା ହେଉନି, ସେଥିପାଇଁ ସନ୍ଦେହ ଆସିବ। ଏ ସନ୍ଦେହକୁ ବିଦୂରିତ କରିବା ପାଇଁ ଭଗବାନ ଯେଉଁ ତତ୍ତ୍ୱ ଉପଦେଶ ଦିଅନ୍ତି ତାକୁ ଆଚାର୍ଯ୍ୟମାନେ ଆହୁରି ସୁନ୍ଦର ଭାବରେ ସବୁ ବ୍ୟାଖ୍ୟା କରି ବୁଝାନ୍ତି ବିଭିନ୍ନ ପୁରାଣରୁ। ଏଥିପାଇଁ ଗୋସ୍ୱାମୀମାନେ ବିଭିନ୍ନ ପୁରାଣରୁ ଆଣିକି ସବୁ ସପୋର୍ଟ ଦିଅନ୍ତି। ବେଦରେ ଏଇଟା କୁହାଯାଇଛି, ପୁରାଣରେ ଏହା କୁହାଯାଇଛି, ନାରଦ ପୁରାଣରେ ଏଇଟା କୁହାଯାଇଛି, କୁର୍ମ ପୁରାଣରେ ଏଇଟା କୁହାଯାଇଛି, କେବଳ ସନ୍ଦେହଟାକୁ ବିଦୂରିତ କରିବା ପାଇଁ। ସେଭଳି ଭଗବାନ ଅର୍ଜୁନଙ୍କୁ ଯେଉଁ ଆତ୍ମ ସମ୍ବନ୍ଧରେ ପ୍ରବଚନ ଦେଉଛନ୍ତି, ଯୁକ୍ତି ଦୃଷ୍ଟିରୁ କହିଲେ, ତାତ୍ତ୍ୱିକ ଦୃଷ୍ଟିରୁ କହିଲେ, ଶାସ୍ତ୍ର ଦୃଷ୍ଟିରୁ କହୁଛନ୍ତି, ବର୍ତ୍ତମାନ ଅନ୍ୟମାନଙ୍କର ମତ ବି କହୁଛନ୍ତି, ଏ ଶରୀର ହେଉଛି ବିନାଶୀଳ, ଆତ୍ମା ହେଉଛି ନିତ୍ୟ, ତେଣୁ ଆତ୍ମଧର୍ମରେ ପ୍ରତିଷ୍ଠିତ ହେଇକି କର୍ମ କଲେ ଶରୀରର କୌଣସି ପ୍ରଭାବ, ଯଦି କ'ଣ ଶରୀରରେ କୌଣସି କ୍ଷତି ହେଉଛି ବା ଲାଭ ହେଉଛି, ତାଦ୍ୱାରା କିଛି ବିଚଳିତ ହେବା ଉଚିତ ନୁହେଁ। ବିନାଶୀଳ ବସ୍ତୁ ଯେଉଁଟା, ତାକୁ ଆମେ ଯତ୍ନ କଲେ ବି ସେ ବିନାଶ ହେବ। ତେଣୁ ତତ୍ତ୍ୱ ଦୃଷ୍ଟିରୁ କହିସାରି ବର୍ତ୍ତମାନ ଅନ୍ୟମାନଙ୍କର ମତକୁ କହୁଛନ୍ତି, ଅନ୍ୟମାନଙ୍କର ମତକୁ ସ୍ଥାପନ। ଆମର ଏଥିପାଇଁ ଆମର ଗୌଡ଼ ବୈଷ୍ଣବ ଦର୍ଶନରେ ଯେମିତି ଶଙ୍କରାଚାର୍ଯ୍ୟଙ୍କର ମତ, ବୌଦ୍ଧଙ୍କର ମତ କ'ଣ, ଅଲଗା ସମ୍ପ୍ରଦାୟର ମତ କ'ଣ, ଏଗୁଡ଼ିକରୁ ଜାଣିବା ଆବଶ୍ୟକ ରହିଛି। ଆମର ସେ ଭଜନରେ ପ୍ରଗତି କିଛି ସାହାଯ୍ୟ କରେ ନା, କିନ୍ତୁ ସନ୍ଦେହ ଯେତେବେଳେ ଆସୁଛି, ବିଶେଷ କରି ଯେଉଁମାନେ ପ୍ରଚାର କରୁଛନ୍ତି, ଯେଉଁମାନେ ଭଗବାନଙ୍କର କଥା ଅନ୍ୟମାନଙ୍କୁ ବୁଝାଉଛନ୍ତି, ସେମାନେ ସବୁ ମତଟା ନ ଜାଣିଥିବେ, ଗୋଟେ ଜୀବର ସନ୍ଦେହକୁ ବିଦୂରିତ କରିପାରିବେ, ସନ୍ଦେହ ରହିବ। ଏମିତି ଯେ କୃଷ୍ଣ ଭଗବାନ ସେଟାକୁ ଆମେ ମାନୁଛେ, ଯଦି ପ୍ରଶ୍ନ କରାଯାଏ କୃଷ୍ଣ କାହିଁକି ଭଗବାନ ହେଲେ, ତାପରେ ଆମେ ଉତ୍ତର ଦେଇପାରିବାନି, କୃଷ୍ଣ କାହିଁକି ଭଗବାନ ହେଲେ, କାହିଁକି ସେ ସ୍ୱୟଂ ଭଗବାନ ହେଲେ। ଆମେ ସେମିତି ଶାସ୍ତ୍ର ପଢି କେବଳ ମନରୁ କହୁଛେ, କିନ୍ତୁ ଆମର ସେଥିପାଇଁ ସପୋର୍ଟ ଦରକାର। ଆଚାର୍ଯ୍ୟମାନେ ଆମକୁ ସପୋର୍ଟ ଦେଇଛନ୍ତି, ବିଭିନ୍ନ ଶାସ୍ତ୍ରରୁ ଆଣିକି ପ୍ରମାଣ ସବୁ ଦେଇଛନ୍ତି ପ୍ରମାଣ। ସେଥିପାଇଁ ଭଗବାନ ଗୀତାରେ କହିଲେ ତସ୍ମା ଶାସ୍ତ୍ର ପ୍ରମାଣ ଦେ କାର୍ଯ୍ୟକାରୀ ବ୍ୟବସ୍ଥିତ, କାର୍ଯ୍ୟ ଅକାର୍ଯ୍ୟ କ'ଣ ଶାସ୍ତ୍ର ଦ୍ୱାରା ଜାଣିବେ, ଶାସ୍ତ୍ର ପ୍ରମାଣ ଦ୍ୱାରା ଜାଣିବେ। ସନ୍ଦେହାତ୍ମକ ମନ ପାଇଁ ମନଟା ସବୁବେଳେ ସନ୍ଦେହ, ଡାଉଟ୍ ନେଚର, ମାନେ ଆମେ ଶରୀର ଧରିଛେ ମାନେ କଣ୍ଡିସନ ସୋଲର, ଏଇଟା ଗୋଟେ ଜଣେ ଭୌତିକ ବ୍ୟକ୍ତିର ତାର ନେଚର ସ୍ୱଭାବ ହେଉଛି ସେ ଗୋଟେ ସନ୍ଦେହ କରିବ, ସବୁବେଳେ ତାର ସନ୍ଦେହ ଆସିବ, ଡାଉଟ୍ ଆସିବ, ଏଇଟା ଠିକ କି, ଏଇଟା ଭୁଲ କି, ସନ୍ଦେହଟା ଆସିବ। କେହି ଏମିତି ସରଳ ନୁହନ୍ତି, ଏମିତି ଯେ କେହି ଗୋଟେ ଜଣେ ଅମାୟିକ ଭାବରେ ପୁରା ସରଳ, ଏ ତ ବହୁତ ସଂସ୍କାର ଯାହାର ଥାଏ, ଯେମିତି ଛୋଟ ପିଲାଟା ତାର ସରଳତା ଏତେ, ତାକୁ ଯଦି ଗୋଟେ ଗଛରେ ଠିଆ ହେଇଥିବ ଅନ୍ଧାର ରାତିରେ କହିଦେବ ଏଇଟା ଭୂତଟା, ସେ କ'ଣ କହିବ ଏଇଟା ଭୂତଟା, ସବୁଦିନ ସେଇଟାକୁ ଦେଖିଲେ କହିବ ଏଇଟା ଭୂତଟା, ଦିନରେ ବି କହିବ ଏଇଟା ଭୂତଟା, ରାତିରେ ଦେଖିଥିଲା ମା କହିଥିଲା ଭୂତ, ଦିନରେ ବି କହିବ ଭୂତ, ତା ଭିତରେ କିଛି ନାହିଁ, ତା ଭିତରେ ପୁରା ସରଳଟା ରହିଛି। ଶାସ୍ତ୍ର ସାଧୁ ଗୁରୁ ବୈଷ୍ଣବଙ୍କୁ ଏଇଭଳି ଭାବରେ ଗ୍ରହଣ କରାଯାଏ, କିନ୍ତୁ ଆମର ତ ହବନି। ଆଉ ବିଶେଷ କରି ଏଇଟା କଳିଯୁଗ, ଆଉ ସଙ୍ଘଟା ଏଭଳି, ଶିକ୍ଷାଟା ଏଭଳି, ଶିକ୍ଷାର ପଦ୍ଧତି ଏଭଳି କରାଯାଇଛି, ସଙ୍ଘ ଏମିତି କରାଯାଇଛି, ଆଡ଼ଭର୍ଟାଇଜମେଣ୍ଟ ଏମିତି ହେଉଛି, ଆଉ ୱେ ଅଫ୍ ଡିଲିଂସ ଯାହା କହୁଛି, ଆମର ବ୍ୟବହାରିକ ଜୀବନଟା ଏମିତି ହେଇଛି, ଗୋଟେ କପଟରେ କେବଳ ହିଁ ବଞ୍ଚୁଛନ୍ତି ଲୋକ। ତୁମକୁ ଜଗତରେ ବଞ୍ଚିବାକୁ ହେଲେ ଗୋଟେ କପଟ ହେବାକୁ ପଡ଼ିବ, ଏମିତି କରିଦିଆଯାଇଛି। ସରଳ ଲୋକମାନଙ୍କ ପାଇଁ ଏଠି ବଞ୍ଚିବାର ଜାଗା ନାହିଁ, ସରଳ ଲୋକମାନେ ସବୁବେଳେ ହାରେଷ୍ଟ ହେବେ, କାହିଁକି ଏଟା ଜଗତରେ ସବୁ ତିଆରି କରାଯାଇଛି, ଆଉ କ'ଣ କରାଯାଏ, ଜଗତର ବ୍ୟାକଗ୍ରାଉଣ୍ଡଟା ସେୟା, ତୁମକୁ ସବୁବେଳେ ହିଁ କିନ୍ତୁ ସରଳ ଲୋକଙ୍କର କଷ୍ଟ ପାଇଲେ ତାଙ୍କର କିଛି କ୍ଷତି, ପାଣ୍ଡବମାନେ ସରଳ ଥିଲେ, ସେମାନେ ଜଙ୍ଗଲରେ ରହିଥିଲେ ବି ଆନନ୍ଦରେ ଥିଲେ, ଦୁର୍ଯୋଧନ କପଟ ଥିଲା କିନ୍ତୁ ସବୁ ଅପୁଲେଣ୍ଟ ରହିଥିଲା, କିଛି ସୁଖର ନଥିଲା, ପରାଜୟ କପଟରେ ନିଶ୍ଚିତ ହବ, ଏଥିରେ ଭାବିବାର ନାହିଁ, କିନ୍ତୁ ସରଳରେ ବଞ୍ଚିବାଟା ବି ଏତେ ସହଜ ନୁହେଁ, ତୁମର ସେତିକି ଡିଟର୍ମିନେସନ୍ ପାୱାର ନଥିଲେ, ସେତିକି ସରେଣ୍ଡର ନଥିଲେ, ତୁମେ ସରଳରେ ବଞ୍ଚିବି ପାରିବନି, ଏ ପ୍ଲାଟଫର୍ମଟା ସେମ୍ ତିଆରି କରା ହିଁ ଯାଇଛି। ସେ ଭକ୍ତିକାନ୍ତ ସବୁ ଠାକୁର ପ୍ରଭୁଜୀ ମହାରାଜ ସେ କଥା କୁହନ୍ତି ନା, ଯିଏ ଯେତେ ତାର ଅନ୍ତର ଭାବକୁ ଲୁଚେଇ ରଖିପାରିଲା ସେ ଜଗତର ସେ ହେଉଛି ଏତେ ବଡ଼ ଭଦ୍ର ବ୍ୟକ୍ତି। ଜେଣ୍ଟଲମ୍ୟାନ୍ ଯେଉଁ କୁହାଯାଉଛି, ଯିଏ ଯେତେ ତାର ଅନ୍ତର ଭାବଟାକୁ ଗୋପନ କରି ରଖିପାରିଲା ତାକୁ ଏତେ ଭଦ୍ର ବୋଲି କୁହା, ସମାଜ ସେ ହେଇଛି, କାହାକୁ କିଛି କହିବନି, ପୁରା ଜେଣ୍ଟଲମ୍ୟାନ୍, ତା ଲୋକ କହିବ ଇଏ ଜେଣ୍ଟଲମ୍ୟାନ୍, ଆରେ ସେ ଜେଣ୍ଟଲମ୍ୟାନ୍ ଭିତରେ ତାର ଇଜ୍ ନଟ୍ ଏ ଜେଣ୍ଟଲ ପର୍ସନ୍, ଭିତରେ ତାର ହଜାର ଡାଉଟ୍, ସେ ଷ୍ଟ୍ରଗଲିଂ କରୁଛି, ତା ଅନ୍ତର ଦୂଷିତ, କିନ୍ତୁ ଯେହେତୁ ସେ ବଚନ କହୁନି ଲୋକ ତାକୁ ଜେଣ୍ଟଲ ବୋଲି କହିବେ, ସମାଜ ସେମିତି ହେଇଯାଇଛି, ସେଭଳି ତୁମକୁ ଜଗତରେ ବଞ୍ଚିବାକୁ ପଡ଼ିବ, କେଉଁ ବହୁତ କଷ୍ଟରେ ଥାନ୍ତି, କାରଣ ମନ ଯେଉଁ ଜିନିଷଟାକୁ ପରିପ୍ରକାଶ କରିପାରେ ନା, ଲାଷ୍ଟ ଗୋଟେ ଲୋକ ପାଳ କାହିଁକି ହୁଏ, ସେ ଏକ୍ସପ୍ରେସ କିଛି କରିପାରେ ନା, ତାର ଫିଲିଙ୍ଗସଟା ୱିଲିଂ ଫିଲିଙ୍ଗ ଯେଉଁ ଡିଜାୟାର ସେ କାହା ସାଙ୍ଗରେ ସେୟାର କରିପାରେ ନା, ହେଲେ ସେ ପାଗଳ ହେଇଯାଏ, ଗୋଟେ ଲୋକ ପାଗଳ କାହିଁକି, ତାର ମନର ଭାବଟାକୁ ସେ ବ୍ୟକ୍ତ କରିପାରୁନି, କିନ୍ତୁ କପଟ ଲୋକ କ'ଣ କରେ, ମନର ଭାବକୁ ସେ ବ୍ୟକ୍ତ କରିବନି, ସେ ତା ରଖିଦେଉଛି, କିନ୍ତୁ ତାର ଯେହେତୁ ଅଦର ଏନଗେଜମେଣ୍ଟସ ଅଛି, ଅନ୍ୟ ପ୍ରକାର ସବୁ ତାର କ'ଣ କୁହାଯିବ ବ୍ୟବହାରିକ କାର୍ଯ୍ୟ ଗୁଡ଼ିକ ରହିଛି, ସେ ତାର ମାଇଣ୍ଡଟାକୁ ମେକଅପ୍ କରିଦେଉଛି, ସେଥିପାଇଁ ସେ ମେଟେରିଆଲି ବଞ୍ଚିଯିବ, କିନ୍ତୁ ସ୍ପିରିଚୁଆଲି ସେ ଷ୍ଟ୍ରଗଲିଂ କରିବ, ସେ ମାଳା ଧରିଲା ମାନେ ତା ଭିତରେ ଆସିବ ଓଲଟା ଚିନ୍ତା, ଆଉ ଇଏ କ'ଣ କଲା, ସିଏ କ'ଣ କଲା, କେଉଁଠି କ'ଣ ହେଲା, ଭଲ ମନ୍ଦ ହେଲା, ସବୁଟା ମୁଣ୍ଡ, କାରଣ ତା ଭିତରଟା ସରଳ ନୁହେଁ ନା, ତୁମେ ଡେଭୁଲିସିୟସ୍ ନେଚର ଦ୍ୱାରା ମେଟେରିଆଲି କାର୍ଯ୍ୟ କରିପାରିବ, କିନ୍ତୁ ଡେଭୁଲିସିୟସ୍ ଦ୍ୱାରା ସ୍ପିରିଚୁଆଲ କାର୍ଯ୍ୟ କରିପାରିବନି, ତୁମେ ମାଳିନିଅ ତିଳକନିଅ ସବୁ ଭଜନଙ୍କର ଯାହା କର, କପଟଟା ରଖିଲା ମାନେ, କପଟ ହୋଇଲେ ଦୂର ପ୍ରବେଶ ପ୍ରେମର ପୁର ଜୀବର ହୃଦୟ ଧନ୍ୟ କରେ, ଅତଏବ ପ୍ରେମ ଧନ, ଭକ୍ତିମ ଠାକୁର ଲେଖୁଛନ୍ତି ନା କାହାର ଏଟା, ଭକ୍ତିମ ଠାକୁରଙ୍କର ମାନ ଶିକ୍ଷାରେ ପ୍ରେମ ବହୁ ଯତ୍ନ ଆଣିବାରେ ସେ ଲେଖିଛନ୍ତି, ବହୁ ଯତ୍ନ କର ପ୍ରେମ ଧନକୁ ଆଣିବା ପାଇଁ ହେଲେ କପଟ ରାଖ ବହୁ ଦୂରେ, କପଟକୁ ବହୁ ଦୂରରେ ରଖ, ବହୁ ଦୂରକୁ ଫିଙ୍ଗି ଦିଅ, କପଟ ତ ତୁମେ ରଖିବ ତ ପ୍ରେମପୁରରେ ପ୍ରବେଶ କରିପାରିବନି, ବ୍ରଜବାସୀ ମାନେ ବହୁତ ସରଳ, ଭଗବାନ ବହୁତ ସରଳ, ତୋର ମାନ ଅଭିମାନ ଏଇ ଯେଉଁ କପଟ ଯେଉଁଟା କପଟଟେ ତା ଡୁପ୍ଲିସିୟସ୍ ନେଚର ଏଇଟା ଭଲ ନାହିଁ, ଏଇଟା ଭଲ ନାହିଁ, କିନ୍ତୁ ଜଗତକୁ ସେମିତି ତିଆରି କରାଯାଇଛି, ଏହାର ବେଶ ହେଉଛି ସେଇଭଳିଆ, ଇଏ ବହୁତ ବଡ଼ ଗୋଟେ ବିଜ୍ଞାନ, ବହୁତ ବଡ଼ ବିଜ୍ଞାନ, ସେଥିପାଇଁ ଏ କଥାରେ ପଡ଼ିଥିଲା, ଗୋଟେ ଜୀବର ସନ୍ଦେହକୁ ଦୂର କରିବା ପାଇଁ ହେଲେ ତାକୁ ବହୁତ ପ୍ରକାର ଦୃଷ୍ଟିରୁ, ତାକୁ ତାତ୍ତ୍ୱିକ ଦୃଷ୍ଟିରୁ, ଯୁକ୍ତି ଦୃଷ୍ଟିରୁ, ଭଗବାନ ସେ ପ୍ରଭୁପାଦଙ୍କୁ ସେ ଶକ୍ତି ଦେଇଥିଲେ ନା, ସେଥିପାଇଁ ବିଦେଶକୁ ଯାଇ କେତେ ପ୍ରକାର ଡାଉଟ୍, କେତେ ପ୍ରକାର କଥା ସବୁ କାଟି ଦେଉଥିଲେ, କାରଣ ଶାସ୍ତ୍ର ଜ୍ଞାନ ଭଗବାନଙ୍କର କୃପା ସବୁକିଛି ତାଙ୍କ ପାଖରେ ଥିଲା, ଗୋଟେ ଜୀବର ସନ୍ଦେହକୁ ଦୂରଭୂତ କରିବା ବହୁତ କଷ୍ଟ, ଜୀବ ନିଜକୁ ଡାଉଟ୍ କରୁଛି, ଆଉ ଦେଖୁନ ତୁମେ ସେ ପଇସା ପକେଟରେ ରଖିଥିବ, ସେ ରାସ୍ତାରେ ଖସି ଦେଇକି ଆସିଥିବ, ବୁଝିପାରିଲ ନା, ବୋଇଲୁ ଯାଉଥିବ ଯେ ରାସ୍ତାରେ କେଉଁଠି ଖସି ଦେଇକି ପଳେଇଲ, ତାର ଘରେ ଆସିକି ପହଞ୍ଚିଲେ କ'ଣ କହିବ, ସ୍ତ୍ରୀଟା ନେଇଗଲା ବୋଧେ, ଆଉ ଛୁଆକୁ ପଚାରିବ, ଘରେ ଅଧା ଝଗଡ଼ା ଏତେ ନେଇକି ହୁଏ, ଛୋଟ ପିଲାଟା ଆମେ ଦେଖୁଛୁ, ସତ ନା ମିଛ, ମୁଁ ପଇସାଟା ତ ରଖିଥିଲେ ଟିକେ ତୁମେ କାଢି ନେଇଯାଇଛ, ଆଉ ଘରେ ମନା କରୁ ଆମେ ନେଇନୁ, ଆମେ କିଛି ହାତ ମାରୁନୁ, ସେ ପୁଅ ତ ଯାଇଛି ପାଠ ପଢିବା ପାଇଁ, ମୁଁ ତ ଘରେ କାମ କରୁଛି, ଯେତେ କହିଲେ ବି ସେ ସନ୍ଦେହ କରେ ନା, ମୋ ପକେଟରୁ କି କାଢି ନେଇଛି, କିନ୍ତୁ କ'ଣ କରିଛି, ସେ କେଉଁ ବିଡ଼ି ଖାଉଥିବ କି କେଉଁଠି କ'ଣ କରୁଥିବ, କେଉଁ ଦୋକାନ କିଣିଥିବ କି କ'ଣ, ତା ରୁମାଲ ପୋଛିବ, ତାର ପଇସା ଖସିଥିବ, କିନ୍ତୁ ଡାଉଟ ଡାଉଟ ନେଚର ପା, ମଣିଷର ଶରୀରଟାକୁ ଏମିତି ଭଗବାନ ତିଆରି କରିନାହାନ୍ତି, କାମ କ୍ରୋଧ ସହିତ ସବୁକିଛି ଫିଟ୍ କରି ଛାଡ଼ି ଦେଇଛନ୍ତି, କିନ୍ତୁ ମଣିଷ ଆଡ଼ି ସୁନ୍ଦର ଡ୍ରେସ୍ ପିନ୍ଧି ଭାବୁଛି ମୁଁ ଗୋଟେ ବଢ଼ିଆ ଲୋକ, ତ ଭିତରେ କ'ଣ ହେଉଛି ତ ବାବା ଜାଣିନୁ, ଆଉ ସବୁଠୁ ଖତରନାକ ପରମାର୍ଥ ଜୀବନରେ ଏଇ ଏଇ ଜିନିଷଟା ଡାଉଟ ନେଚରଟା, ଜଗତଟା ସେମିତି, କେହି କାହାକୁ ତୁମେ ହବନି ଯେ ସ୍ୱାମୀ ସ୍ତ୍ରୀକି ଛକୁଛି, ସ୍ତ୍ରୀ ବି ସ୍ୱାମୀକି ଛକୁଛି, ବର୍ତ୍ତମାନ ଏଇଟା ବେଶୀ ହେଇଗଲାଣି ନା, ଆଗରୁ ଏମିତି ନଥିଲା, ଆଗରୁ ସରଳ ଲୋକ ଥିଲେ, ବିଶ୍ୱାସ କରୁଥିଲେ, ଗୋଟେ ବିଶ୍ୱାସ କରିବା ଏଇଟା ଗୋଟେ ବହୁତ ବଡ଼ ନେଚର, ଗୋଟେ ମଣିଷକୁ ବିଶ୍ୱାସ କରିବା, ଆଉ ବିଶ୍ୱାସ ନ କରିବା ଏଇଟା ଗୋଟେ ବଡ଼ ନେଚର, ଗୋଟେ ଲୋକକୁ ତୁମେ କେତେ ପ୍ରକାର କଥା କୁହ, ସେ ଅବିଶ୍ୱାସ ଲୋକଟା କେବେ ବିଶ୍ୱାସ କରିବେ, ସବୁ ଡାଉଟ୍ କରିବେ ନା ଲୋକଟା ଭଲ ନୁହେଁ, ସେଇଟା ବିଧେଇ ଦେବ କି, ଆଉ ଜଣେ ସବୁବେଳେ ବିଶ୍ୱାସ କରିନ, ଏଟା ତ ସଂସ୍କାର। ତୁମେ ବୁଝେଇଲେ ବି ତାକୁ ତୁ ବିଶ୍ୱାସ କର ବୋଲି ସେ କେବେ ବିଶ୍ୱାସ କରିପାରିବେନି, ତାର ଏଟା ସ୍ୱଭାବଟା, ତା ସଂସ୍କାର ନାହିଁ। ଆଉ ଯାହାର ସଂସ୍କାର ଅଛି ତାକୁ ନ ବୁଝେଇବା ଦରକାର ହିଁ ନାହିଁ, ସେ ବୁଝିଦବ, ସେ ସବୁ କଥାକୁ ବିଶ୍ୱାସ କରିବ। ତୁମେ ତାକୁ କ'ଣ କରିବ, ଜଣଙ୍କର ତୋର ସ୍ୱାଭାବିକ ବୃତ୍ତିକୁ ତୁମେ କିଛି ପରିବର୍ତ୍ତନ କରିପାରିବନି। ତୁମେ କପଟିଟାକୁ କହିବ ତୁ ସରଳ ହ, ସେଟା ହେଇପାରିବନି। ଆଉ ସରଳଟାକୁ ସରଳ ଲୋକକୁ କହ ତୁ କପଟ କର, ସେ କପଟଟା ତାର ସରଳତା। ଗୋଟେ ଗୋଟେ ବାଳକର କପଟତା ହେଉଛି ସରଳତା, ତାକୁ ତୁମେ କପଟ ଶିଖାଅ ସେ ସେଟା ସରଳରେ କହିଦେବ। ଏମିତି କେଉଁ ଉଦାହରଣ ଦିଏ ନା, ସେ ଯେଉଁ ଗାଡ଼ି କଥାରେ ସେ ଛୁଆ କହିଲା ଏଇ ବା ଏଇଠି କାଲି ମୁଁ ଦେଖୁଥାଏ, ସେ ଯେ ଆସୁଥାଏ ସେ ମିସ୍ତ୍ରୀଟା, ତ ସେ ତା ଘର ଏଇଠି ମୋ ତା ଏ ଯେଉଁ ଷ୍ଟିଲ କାମ କରୁଥିଲା, ସେ ତା ଶ୍ୱଶୁର ଘର ରହିଯାଇଥିଲା, ସେ ଆସିଥାଏ, ସେ ତା ଶାଳୀ ଝିଅ କି କାହା କ'ଣ ଗୋଟେ ଛୋଟ ଛୁଆ ଧରିକି ଆସିଛି, ତ କହୁଛି ତୁ କହ ନନା ନାହାନ୍ତି ବୋଲି ଛୁଆଟାକୁ, ସେ କହୁଛି ହ୍ୟାଲୋ ହ୍ୟାଲୋ ନନା ନାହାନ୍ତି, ଇଏ ତ ଜେନେରାଲି କହିଦେଲା। ଆଉ ଆଉ ଜଣେ ଯିଏ ପୁରା ସରଳ ସେ କହିଦେବ ନନା କହିଲେ ନନା ନାହାନ୍ତି, ସେ ସରଳ କହ ସରଳ ଛୋଟ ଛୁଆଟା ତାର କ'ଣ ଅଛି, ତା କପଟ ଶିଖେଇ ପାରିବେନି। କିନ୍ତୁ କପଟ ତାର ସ୍ଥାନ କେତେବେଳେ ପାଏ, ଯେତେବେଳେ ତାର କାମଟା ଡିଜାୟାରଟା ଜାଗ୍ରତ ହୁଏ, କାମନାଟା ଜାଗ୍ରତ ହୁଏ, କାରଣ କାମନାଟା ଫୁଲଫିଲ୍ ହେଇପାରୁନି ନା, ସେଥିପାଇଁ ସେ ଗୋଟେ ପନ୍ଥା ଧରିବ କପଟ ପନ୍ଥା। ଭକ୍ତିର କାହିଁକି ଆମେ ଗୁରୁ ବୈଷ୍ଣବଙ୍କ ଆଦେଶକୁ ଡାଇଭର୍ଟ କରନ୍ତି, ପାଳନ କରନ୍ତି, କାହିଁକି ସାଧୁଗୁରୁଙ୍କର କଥାକୁ ଆମେ ଗ୍ରହଣ କରିପାରନ୍ତି ନା, କାହିଁକି ଆମେ ଜାଣିକି ଭୁଲ କରନ୍ତି, କାହିଁକି ଆମ ସ୍ୱଭାବକୁ ପରିବର୍ତ୍ତନ କରିପାରୁନି, କାରଣ ଆମର ଅନ୍ୟ ଅଭିଳାଷ ରହୁଛି, ସେ ଅନ୍ୟ ଅଭିଳାଷଟା ତାହେଲେ ଫୁଲଫିଲ୍ ହେଇପାରୁନି, ଆମେ ଗୋଟେ କପଟ ପନ୍ଥା ଧରିବାକୁ ପଡ଼ୁଛି। ତାକୁ ଯେତେବେଳେ ଗୋଟେ ପଚାରି ସେ ଗୋଟେ ଆଭଏଡ୍ କରି କହିଦେବ ମୋର ଏମିତି ଥିଲା, ମୋର ଏଇଟା ହେଉଥିଲା, ମୋର ଏମିତି ଅସୁବିଧା ଅଛି, ତାର ଏଟା ଡିଜାୟାର ତାର ଏଟା କାମନାଟା ସେ ଫୁଲଫିଲ୍ କରିପାରୁନି ବୋଲି ଡାଇରେକ୍ଟ ୱେରେ ଇନ୍ଡାଇରେକ୍ଟ ୱେରେ ସେ ଗୋଟେ କପଟି ହେଉଛି। ଏଇଟା ଗୋଟେ ସଂସ୍କାର, ଜଣକୁ ହଜାର କଥା କାହିଁ କୁହା ହବ, ଯଦି ହଜାର କଥା ଜଣକୁ କହିଲା ପରେ ଜଣେ ବଦଳୁନି ସେ ତା କେବେ ବି ବଦଳି ପାରିବେନି। ତ କହିଲେ କିଛି ବଦଳିବ, ତା ସଂସ୍କାରଟା ସିଏ ନା, ତାକୁ ଯେତେ ତୁମେ ଇଏ କର, ସେ କ'ଣ ଆମେ ଛୋଟ ପିଲାବେଳେ ପଢ଼ୁଥିଲୁ ସେ କବି ସୂର୍ଯ୍ୟ ବଳଦେବଙ୍କ ରଥ ଗ୍ରାମସୁ କରିକି ହୋଇବ ଗାଈ, ହଁ ଦେହ ମନ୍ଦାକିନୀ ରଜ ଲଗାଏ ଗ୍ରାମସୁ କରିକି ହୋଇବ ଗାଈ, ଗ୍ରାମସୁ କରି ତାକୁ ମନ୍ଦାକିନୀ ରଜ ଗଙ୍ଗାର ରଜ ମାଟି ଲଗାଇ ସେ କ'ଣ ଗାଈ ହେଇପାରିବ, ହେଇପାରିବ ତା ସ୍ୱଭାବଟା ବିଷ୍ଠା ଖାଇବ ସିଏ। ଆଉ ସେଟା ଗୋଟେ ଲୋକକୁ ମାନେ ତାର ସଂସ୍କାର ନାହିଁ, ତୁମେ କେତେ ବି କୁହ, କାରଣ ସେ କପଟ ପନ୍ଥାରେ ଧରିଛି ନା, ସଂସ୍କାର ନଥିଲେ ବି ପରିବର୍ତ୍ତନ ହେଇଯିବ ଯଦି ତାର ସରଳତା ରହିଥିବ, ତାର ଗୋଟେ ବିଶ୍ୱାସ ଥିବ। କିନ୍ତୁ ଅନ୍ୟ କାମନା ଲଳିଲା ସେଥିପାଇଁ ସେ ଲେଖା ହେଲା ନା, ପ୍ରଥମେ ଲେଖିଲା ଅନ୍ୟାଭିଳାଷିତମ ଶୂନ୍ୟମ, ଆଗେ ଜ୍ଞାନ କର୍ମା ଜ୍ଞାନ ପ୍ରଥମ ସେକେଣ୍ଡ ଷ୍ଟେପ୍, ଅନ୍ୟାଭିଳାଷିତା ଶୂନ୍ୟମ। ଜଣେ ନିଜକୁ ଯେତେ ପରଫେକ୍ଟ ବୋଲି କହିଲେ ବି ସେ କେବେ ପରଫେକ୍ଟ ହେଇପାରିବନି, ତାର ଯଦି ଅଦର ଡିଜାୟାର ଅଛି, କାରଣ ଅନ୍ୟ କାମନା ଅଛି ମାନେ ତୁମେ କପଟ ପନ୍ଥାଟା ଧରିବ, କପଟ ପନ୍ଥା ଧରିବ ମାନେ ଗଲେ ପରମାର୍ଥଟା ଦୂର ହେଇଗଲା। ପରମାର୍ଥ କରୁଥିଲେ ବି ଅନ୍ତର ଗୋଟେ ସ୍ୱାଦ ଆସିବନି, କାରଣ ତୁମେ ଭୁଲ ରାସ୍ତାରେ ଯାଉଛ ନା, ତୁମ ହୃଦୟରେ କିଏ ଅଛନ୍ତି, ଭଗବାନ ଅଛ। ତୁମେ କପଟ କଲେ ସେ ଜାଣିଦେବେ ଆରେ ଏ ଲୋକଟା ମାଳି ନେଇଛି, ତିଳକ ତିଳକ ଗ୍ରହଣ କରୁଛି, ମାଳି ଜପ କରୁଛି, ଗୀତା ଭାଗବତ ପଢୁଛି, ମହାପ୍ରସାଦ ନେଉଛି, ଲୋକକୁ ପ୍ରଣାମ କରୁଛନ୍ତି, ଲୋକ ଗୋଟେ ବୈଷ୍ଣବଙ୍କୁ ପ୍ରଣାମ କରୁଛନ୍ତି, ତା ଗୋଦ ଗୋଡ଼ତଳେ ପଡ଼ୁଛନ୍ତି, ପ୍ରଧାନମନ୍ତ୍ରୀ ଗୋଡ଼ତଳେ କିଏ ପଡ଼ୁନାହାନ୍ତି, ଭାବିଲୁ ଏ ଯେଉଁ ମୁଖ୍ୟମନ୍ତ୍ରୀ ଆସୁଛି ନବୀନ ବାବୁ ତା ଗୋଡ଼ତଳେ କିଏ ପଡ଼ୁଛି ଦେଖିଛ, ଗାମୁଛା ପକେଇ କ'ଣ କହିବେ ଜୁହାର, ମନ୍ତ୍ରୀ କି ଏମିତି ହାତ ଯଦି ଜୁହାର ହୁଅନ୍ତି ନା, ଆଉ ପ୍ରଧାନମନ୍ତ୍ରୀ ହଉ ରାଷ୍ଟ୍ରପତି ହଉ କେହି ଗୋଡ଼ ଧରିବେନି, ଯେତେ ଗୋଡ଼ ଧରିବେ ଆଣ୍ଠୁ ମାଡ଼ି କିଏ ପ୍ରଣାମ କରିବେନି, ଏମିତି ଶ୍ୱଶୁରକୁ ଯେମିତି ଜୁହାର ହୁଅନ୍ତି, ସଦାନ ମିଛ କେଉଁ ମନ୍ତ୍ରୀ ଦେଖିଛ କିଏ ଗୋଡ଼ତଳ ପଡ଼ିକି ଜୁହାର ହେଇଛି, ବୈଷ୍ଣବ ଗୋଡ଼ତଳ ପଡ଼ୁଛନ୍ତି, ତୁମେ ମାଳି ପିଞ୍ଚ ବୋଲି ତୁମ ଗୋଡ଼ତଳ ପଡ଼ୁଛନ୍ତି, ମୁଁ ଆଣ୍ଠୁ ପ୍ରଣାମ କରୁଛନ୍ତି କି ତୁମ ଭିତରେ ଏତେ ବଡ଼ ଦୂଷିତ ଜିନିଷ ରହିଛି, କପଟତା ରହିଛି, ତୁମେ ପୁଣି ସେ ଜଣଙ୍କ ପ୍ରଣାମଟା ବି ଗ୍ରହଣ କରୁନଛ, ତାଟା କେତେ ବଡ଼ ଅପରାଧ ଭକ୍ତି ମହାରାଣୀଙ୍କ ପାଖରେ, ସେଟା ଗୋଟେ ଜଣେ ବୈଷ୍ଣବ ନିଜେ ବୁଝିବା ଦରକାର। ସେଟା ସେ ମନା କଲେ କପଟ ହୋଇଲେ ଦୂର ପ୍ରବେଶ ପ୍ରେମର ପୁର, ଜୀବର ହୃଦୟ ଧନ୍ୟ କରେ, ଜୀବର ହୃଦୟଟା ଧନ୍ୟ ହେଇଯିବ। ଆମେ ଯେତେ ତୁମେ ପାଠ ପଢ଼ ଯେତେ ପାଠ ପ୍ରବଚନ କର ଯେତେ ଯାହା କର, ଯେ ଫିଲୋସୁ ବୈଷ୍ଣବ ଫିଲୋସୁଟା ଜାଣିନି ସେ ଘୂରିବ, ସେ କ'ଣ କରୁଛି କ'ଣ ନାହିଁ, ଡିଫରେଣ୍ଟ ପର୍ସନ, ସେ କ'ଣ କାର୍ଯ୍ୟ କରୁଛି ସେଟାକୁ ତୁମେ ଦେଖନି, ପ୍ରଥମେ ତା ବ୍ୟାକଗ୍ରାଉଣ୍ଡ ସେଟା ଦେଖ, ସେ ସିମ୍ପଲ ହାର୍ଟେଡ଼ ପର୍ସନ କି ଗୋଟେ ଡୁପ୍ଲିସିୟସ୍ ପର୍ସନ, ସିଏ ଯଦି ଗୋଟେ କାପଟୀୟ ବ୍ୟକ୍ତି ସେ ପଶିପାରିବନି ପ୍ରେମପୁରରେ, ଆ ନଷ୍ଟ ହେବନି କିନ୍ତୁ ପ୍ରେମପୁରରେ ପଶିପାରିବନି, ଭକ୍ତିରେ ପଶିପାରିବନି, ତାର ଭିତର ବାହାରଟା ସମାନ ନାହିଁ। କପଟତାଟା କ'ଣ, ଭିତରେ ଗୋଟେ ଭାବନା ବାହାରେ ଗୋଟେ, ଏଟା ଐକ୍ୟତ ନାହିଁ ଆଉ। କାୟିକ ବାଚିକ ମାନସିକ ସରଳତା ମାନେ ତିନି ପ୍ରକାର ନା, କାୟିକ ବାଚିକ ମାନସିକ। ଆଉ କପଟୀ ରହିବ ସେ ତିନି ପ୍ରକାର ଆକ୍ଟିଂ, ଏ ଛୋଟ ପିଲାଟା ତାର କାୟିକ ମାନେ ତାର ତା ଛୋଟ ପିଲାଟା ଦେଖୁନା ସେ ନାଚିବ କାଇବ କଥା କହିବ ପ୍ୟାଣ୍ଟ ପିନ୍ଧିବ ଲଙ୍ଗଳା ହେଇପଡ଼ିବ ତ ଦଶଟାରୁ ମାଆ କହୁଥିବ ପ୍ୟାଣ୍ଟ ପିନ୍ଧି। ଆଜିକାଲି ଛୁଆ ସେମିତି ନା, ଆଜିକାଲି ପିଲା ପ୍ୟାଣ୍ଟ ପିନ୍ଧି ପକାଉଛନ୍ତି ନିଜେ ନିଜେ, ହେ ଗାଧି ଆସିକି ପ୍ୟାଣ୍ଟ ପିନ୍ଧି ପକାଉଛନ୍ତି। ଏଠି ଗୋଟେ ଛୁଆ ସେ ତା ନିଜେ ଗାମୁଛା ପିନ୍ଧୁ ନାଇଁ କି, ଅଷ୍ଟମ ଦଶମ ଶ୍ରେଣୀ ଛୁଆ ଲଙ୍ଗଳା ବୁଲୁଛ, ମା ତାକୁ ବାଡ଼େଇବ ତୁ ଏଡ଼େ ଛୁଆ ଲଙ୍ଗଳା କଣ ବୁଲୁଛୁ, ପ୍ୟାଣ୍ଟ ପିନ୍ଧ କହିଲେ ବି ସେ ଲଙ୍ଗଳା ହବ। ତାର ଶରୀରଟା କାୟିକ ସରଳ ବାଚିକ ସରଳ, କଥାଭାଷା ବି ସବୁ ସରଳ, ଆଉ ମାନସିକ ସ୍ଥିତି ବି ସରଳ, ସେଇଟା ହେଉଛି ସରଳତା। ଆପଣ ଚୁପଚାପ ରଖି ଭିତରେ ତୁମେ ଖାଲି ପାଟିଟା ବନ୍ଦ କରିଦେଉଥିବ, ଭିତରେ ଦେଖିଲେ ସବୁ ତୁମର ଡୁପ୍ଲିକେସନ୍ ନେଚର ଥିବ, ଭିତରେ ତୁମର ସବୁ କପଟତା ଥିବ, ଚୁପଚାପ ଦେଖିବ ଯାହା ପ୍ରଣାମ କରି ପକାଉଥିବ, ଲୋକମାନେ କାଲି 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 କହୁଥିବେ ଏଇ ଗୋଟେ ଭଲ ପିଲା। ଆରେ ଏଇଟା ସରଳତା ନୁହେଁ, ତେଣୁ ଆମେ ସରଳ କପଟ ହେଟା କୃଷ୍ଣ ଜାଣନ୍ତି, ଆଉ କାହାକୁ କହିବା ଦରକାର ନାହିଁ। ଜଗତର କୌଣସି ଲୋକ ଆମକୁ ସରଳ ବୋଲି କହିଲେ ଆମେ ସରଳ ହେଇପାରିବାନି, ଆମେ କପଟି କହିଲେ ବି କପଟି ହେଇପାରିବାନି। ବହୁତ ଲୋକ ହୁଅନ୍ତି ସେ ପଲିଟିସିଆନ, ସେ ମହାରାଜ ପଲିଟିସିଆନ, ସେ ମହାରାଜ ପଲିଟିସିଆନ, ସେ ପ୍ରଭୁ ଲେଡ଼ିଦେବେ ସାର୍, ସେମାନେ କହିବାକୁ ଦିଅ କିଏ କପଟି କିଏ ସରଳ। ଜଗତର ସାର୍ଟିଫିକେଟ୍ ସହିତ ଆମର କିଛି ମତଲବ ନାହିଁ, ଜଗତର କୌଣସି ଲୋକଙ୍କର କଥାକୁ ଆମକୁ କର୍ଣ୍ଣପାତ କରିବାକୁ ପଡ଼ିବନି। ଭକ୍ତିନାଥ ଠାକୁର କୁହନ୍ତି ଆମେ କାହାର କଥାକୁ କର୍ଣ୍ଣପାତ କରିବୁନୁ, କାରଣ ଜଗତ ଆମକୁ କ'ଣ କ'ଣ ଦେଇପାରିବ, ସେ ଗୋଟେ ଗୋଟେ ବଡ଼ ଜିନିଷ ଦେଇପାରିବ ଯେଉଁଟାକି ଆମକୁ ନର୍କକୁ ଯିବା ପାଇଁ ରାସ୍ତା, ଆମକୁ ସମ୍ମାନ ଦେବ, ଅର୍ଥ ଦେବ, ଆଉ କିଛି ଦେଇପାରିବନି ସାଧୁ ସମାଜକୁ। ଜଗତ କେବଳ ସମାଜକୁ, ଏ ସମାଜ ବା ଜଗତ କେବଳ ସାଧୁକୁ ନର୍କକୁ ଯିବାର ରାସ୍ତା ଦେଇଦେବ, ଦୁଇଟା ପ୍ରଚୁର ସମ୍ମାନ ଦେବ, ପ୍ରଚୁର ଅର୍ଥ ଦେବ, ଆଉ କ'ଣ ଦେଇପାରିବ ଆମେ, ଆମେ କ'ଣ ପ୍ରେମ ଦେଇପାରିବ, ତା କଥାରେ ଆମେ କାହିଁକି ଚାଲିବୁ। ଆମେ ଜଗତର ଉପକାର କରିବୁ, ଜଗତର ସେବା କରିବୁ, ତାଙ୍କର ସ୍ରୋତରେ ଆମେ ଭାସିଯିବୁନୁ, ତାଙ୍କ ଦ୍ୱାରା ଆମେ ପ୍ରେରିତ ହବୁନୁ, ତାଙ୍କର କର୍ମରେ ଆମେ ବ୍ୟାପୃତ ହବୁନୁ, ନହେଲେ ଆମର ଜୀବନ ନଷ୍ଟ ହୋଇଯିବ। ଆଜି ଯେଉଁ ସାଧୁମାନେ ଭଜନ ପଦ ଛାଡ଼ିଛନ୍ତି ସେମାନେ ଏ ଜଗତର ସ୍ରୋତରେ ଭାସି ଯାଇଛନ୍ତି, କାରଣ ଜଗତର ଅନୁଗାମୀମାନେ ତୁମକୁ ଏଭଳି ଦେବେ ସମ୍ମାନ, ଭଗବାନଠୁ ବି ବଡ଼ ସମ୍ମାନ ଦେବେ। ତୁମେ ତାର ଗୋଟିଏ ପରସେଣ୍ଟ ହଜମ କଲ ସରିଲା, ତୁମର ଗୋଟିଏ ପରସେଣ୍ଟର ବି ତୁମେ ତାକୁ ହଜମ କରିଦେଲ ସରିଲା, ପଳେଇଗଲ ଭକ୍ତିରୁ। ଆମେ ସରଳ କି କପଟ ଆମକୁ ଜଣା, ବା ଆମେ ଯଦି ଜାଣିପାରୁନା କୃଷ୍ଣ ଭଲ ଭାବେ ଜଣା। ସରଳତା ତିନି ପ୍ରକାର, ସରଳତାର କ'ଣ କୁହାଯିବ ତାର ଯେଉଁ ଭେଦଟା ତିନି ପ୍ରକାର ରହିଲା, କାୟିକ ବାଚିକ ମାନସିକ। ଇମ୍ପୋର୍ଟାଣ୍ଟ ହେଉଛି ମାନସିକ, ଇମ୍ପୋର୍ଟାଣ୍ଟ ମାନସିକ। ଜଣେ ଜଣଙ୍କ ବାଚିକ ସରଳ ନୁହେଁ, ସେ କଥାବାର୍ତ୍ତା କରୁଥିବେ ବହୁତ ଗାମଲିଆ ଲୋକ ଭଳିଆ, ବହୁତ ଗାଉଁଲି ଲୋକ ଅଛନ୍ତି, ସେ ଏତେ ଜୋର ସବୁ ଏମିତି କଥାବାର୍ତ୍ତା କରିବେ କି ତାଙ୍କ ହାର୍ଟ ଗୁଡ଼ା ଭାରି କୋମଳ, ହୃଦୟଟା ବହୁତ ଖୋଲା କିନ୍ତୁ କଥା ଗୁଡ଼ାକ ଓଲଟା, ସେଠି ତୁମେ ଐକ୍ୟ କରିପାରିବନି। ଆରେ ଏ କଥାଟା ଏମିତିକା, ହୃଦୟଟା ତୁମେ କେମିତି ଜାଣିବ, କିନ୍ତୁ ଭଗବାନଙ୍କୁ ପାଇବାକୁ ହେଲେ, ଯେଉଁ ପ୍ରେମରେ ପ୍ରବେଶ କରିବାକୁ ହେଲେ ଏଇ କଥାରେ ପଡ଼ିଛି ନା, ଭଗବାନ ଏତେ ଦୃଷ୍ଟିରୁ ଆଣିକି କାହିଁକି ଅର୍ଜୁନଙ୍କୁ ବର୍ତ୍ତମାନ ବୌଦ୍ଧମାନଙ୍କର ମତକୁ କହିବେ, ଏଇ ବଳଦେବୀ ଦର୍ଶନ ଟୀକା ଯାହାକୁ ପ୍ରପାତ ଉଲ୍ଲେଖ କରିଛନ୍ତି ଏଥିରେ ଦେଖିବେ ସବୁ ଲେଖା ହେଇଛନ୍ତି, ଏଇଟା କି ୟା ପରବର୍ତ୍ତୀ ଇଏରେ, ହଁ ଏଥିରେ କହିବେ କାୟିକ ବାଚିକ ମାନସିକ। କାୟିକ ବାଚିକ ଦ୍ୱାରା ମାନସିକ ସ୍ଥିତିଟା ଆସେ, କିନ୍ତୁ ବେଳେବେଳେ ଐକ୍ୟତା ଦେଖା ବି ଯାଏ ନା, ଜଣଙ୍କର ଆଚରଣ ତାକୁ ଦାମ୍ଭିକ ଭଳିଆ ଲାଗୁଥିବ, ବଚନଟା ତାର ଆଚରଣଟା ଗୋଟେ ଦାମ୍ଭିକ ଭଳିଆ ଲାଗୁଥିବ, ସରଳ ଭଳିଆ ଲାଗୁନଥିବ। ବେଳେବେଳେ ବହୁତ ଲୋକଙ୍କର ଆଚରଣ ସରଳ ଭଳିଆ, କିନ୍ତୁ ଦେର୍ ନଟ୍ ସିମ୍ପଲ, ବହୁତ ଲୋକ ଅଛନ୍ତି, ବହୁତ ବୈଷ୍ଣବ ମୁଁ ଦେଖିଛି, ଆମ ସାଙ୍ଗରେ ଜଏନ୍ କରିବା ପିଲାଙ୍କ କଥା ମୁଁ କହୁଛି, ଆମେ ଡିଲିଙ୍ଗସ୍ କରୁଛୁ ସବୁ ଦେଖୁଛୁ, ଆରେ ଆମେ ତାଙ୍କୁ ବହୁତ ସରଳ ବୋଲି ହବ, ଦେର୍ ନଟ୍ ସିମ୍ପଲ, କିନ୍ତୁ ତାଙ୍କର ତାଙ୍କୁ ଦେଖିଦେଲେ ତୁମେ କହିବେ ଭାରି ସରଳ ପିଲାଟା, ବଟ୍ ଦେର୍ ନଟ୍ ସିମ୍ପଲ। ଏଇଟାକୁ ଏଇ କାୟିକ ବାଚିକ ମାନସିକକୁ ତୁମେ ମିଳେଇବି ପାରିବନି, ଏ ବଡ଼ କଷ୍ଟ। ମୁଁ ତ 25 ବର୍ଷ ଭିତରେ ଏ ସାଧୁ ଭାବ ଭିତରେ ଦେଖିଲିଣି ଶହ ଶହ ଲୋକଙ୍କୁ, ଆଉ ତୁ ଭାବୁଥିବି ସରଳ, ଭାରି ତାଙ୍କ କଥା ଭାଷା ଚୁପଚାପ ସରଳ, ଦେର୍ ନଟ୍ ସରଳ ଚୁପଚାପ ରହୁଥିବେ, ଭାରି ଧୀରେ ଧାର ଆଚରଣ, ଦେର୍ ନଟ୍ ସିମ୍ପଲ, ସେମାନେ ସେ ସରଳ ନୁହନ୍ତି, ଦେ ଆର୍ ଭେରି ଡେଞ୍ଜରସ୍, ସେଟା କପଟି ମାନେ ମୁହଁରେ ଆଡମିଟ୍ କରନ୍ତି କିନ୍ତୁ ଭିତରେ ତାଙ୍କର ସବୁବେଳେ ଷ୍ଟ୍ରଗଲିଂ କରୁଥିବେ ତାଙ୍କର ଆଇଡିଆକୁ ନେଇକି, ଦେର୍ ନଟ୍ ସିମ୍ପଲ। ସେମାନେ କାହାର କଥାକୁ ସ୍ୱୀକାର କରନ୍ତି, ସେମାନେ ଲାଷ୍ଟ ଡିସିସନ୍ ନିଅନ୍ତି, ସରଳ ଲୋକ ଫାଷ୍ଟ ଡିସିସନ୍ ନିଅନ୍ତି, କପଟି ଲୋକ ଲାଷ୍ଟ ଡିସିସନ୍ ନିଅନ୍ତି। କ'ଣ ବୁଝିପାରୁଛୁ କି ନାହିଁ, ସରଳ ଲୋକ ଫାଷ୍ଟ ଡିସିସନ୍ କ'ଣ, ତାଙ୍କର ତ ଫାଷ୍ଟ ଆଣ୍ଡ ଲାଷ୍ଟ ଗୋଟିଏ ଡିସିସନ୍, ଆଉ ସେ ତ ସରଳ, ତା ମୁଣ୍ଡରେ ପଶିଲା ସେଇଟା ସେଟା କରିବ, ଆଉ ଛୋଟ ଛୁଆଟା ତୁମେ ବୁଝିଦେବ
ତ ଦାନ୍ତ ଭାଙ୍ଗିଛି ନା ତୋ ଦାନ୍ତ ପୋକ ଖାଉଛି, ଚକୋଲେଟ୍ ଖାଆନି, ପଇସା ନାହିଁ, ତୁ ଯାହା କଲେ ସେ ମାନିବେ କି? ମତେ ଚକୋଲେଟ୍ ଖାଇବାର ଅଛି, ସେ ମାନିବନି, କାରଣ ତାର ଫାଷ୍ଟ ଆଣ୍ଡ ଲାଷ୍ଟ, ତା ମୁଣ୍ଡଟା ଗୋଟେ ସରଳ ଲୋକର ଗୋଟେ କପଡ଼ି ଲୋକ ସେମିତି ନୁହେଁ, ସେ ବହୁତ କରିକି ଲାଷ୍ଟକୁ ଡିସିସନ୍, ଆଉ ଷ୍ଟାର୍ଟ ସେ କପଡ଼ି ଲୋକର ଡିସିସନ୍ କେହି ଦେଖୁ ନା, ଦୁର୍ଯ୍ୟୋଧନ ମରିବାକୁ ଗଲା ଚେଞ୍ଜ କରିପାରିଲା ଆଇଡ଼ିଆ, ଅନ୍ୱେଷଣ ଭାଇ ଚାଲିଗଲେଣି, କୃଷ୍ଣ ଆସିଲେଣି ବି ପୁଣି ବି ଚେଞ୍ଜ କରିବେ, କାରଣ କାପଟେ ତା କାପଟେ ତା ଗୋଟେ ବହୁତ ବଡ଼ ଫାଲତୁ ଜିନିଷ। ଆଉ ଭଗବାନ ଏତେ ତତ୍ତ୍ୱ କାହିଁ କହୁଛନ୍ତି, ତତ୍ତ୍ୱଟା ଆବଶ୍ୟକ କ'ଣ ଜଣେ ପ୍ରଶ୍ନ, ଏତେ ତତ୍ତ୍ୱ କାହିଁ ଜାଣିବୁ ଆମେ? ସରଳ ସରଳ କ'ଣ, ତୁମେ ତ ସରଳ ନୁହଁ, ତୁମେ ତ ସରଳ କେମିତି ଗ୍ରହଣ କରିବ, ସହଜିଆ ହେଇଯିବ, ସରଳରେ ତୁମେ ଗ୍ରହଣ କରିପାରିବନି, ତୁମେ ସହଜିଆ ହେଇଯିବ, ସେଥିପାଇଁ ତତ୍ତ୍ୱ ରଖା ହେଇଛି, ସହଜିଆ ହେଇଯିବ। ମୁଁ ଏତେ କଥା ଜାଣିବା ମୋର ଦରକାର ନାହିଁ, ମୁଁ ସରଳରେ ଭୋଜନ କ'ଣ, ସରଳ ତୁମେ ଭୋଜନ କରିବ, ତୁମ ଭିତରେ ବା ଡାଉଟ୍ସ ରହିଛି, ତୁମେ ସରଳରେ ଭୋଜନ କରିପାରିବନି, ସେଥିପାଇଁ ମାନେ ଆଚାର୍ଯ୍ୟମାନେ ଏତେ କାହିଁ ବସିକି ଦିନ ରାତି ଲେଖୁଥିଲେ ଗ୍ରନ୍ଥ, ସେମାନେ ଜାଣିନଥିଲେ ବଳଦେବ ବିଶ୍ୱନାଥ ଚକୁର ଠାକୁର ଯିଏ ସବୁ ରାଧାକୃଷ୍ଣଙ୍କର ଲୀଳା ରଚନା କରିଛନ୍ତି, କେତେ ବଡ଼ ବଡ଼ ମାନେ ଲୀଳା ସବୁ ରଚନା କରିଛନ୍ତି, କ'ଣ ସେ କି ଚମ୍ପୁ ନା କ'ଣ ସେଟା ଆମର ରାଧାରାଣୀଙ୍କର ଯେଉଁ ହସ ଲୀଳା ସବୁ ପ୍ରେମ ସମ୍ପୁଟ ଏସବୁ ରଚନା କରିଛନ୍ତି, ସିଏ କେତେ ବଡ଼ ବଡ଼ ଲୀଳା, ସିଏ କାହିଁ ଗୀତାର ଟୀକା ଲେଖୁଥିଲେ ବଳଦେବ ବିଦ୍ୟାଭୂଷଣ, ସେ କେତେ ବଡ଼ ଆଚାର୍ଯ୍ୟ ସବୁ, ସେମାନେ ସବୁ ଗୀତାର ଭାଷା କାହିଁ ରଚନା କରୁଥିଲେ, କ'ଣ ଆବଶ୍ୟକ, ତାଙ୍କ ସମୟ କ'ଣ ୱେଷ୍ଟ କରୁଥିଲେ ନା, ନା ଜଗତର ଗୋଟେ ସମ୍ମାନ ପାଇବା ପାଇଁ କରିଥିଲେ, ଲୋକ ଭାବନ୍ତି ଆମର ଏତେ କଥା କ'ଣ ଜାଣିବା ଦରକାର, ବିକଜ ୟୁ ଆର୍ ନଟ୍ ସିମ୍ପଲ, ତୁମେ ସରଳ ନୁହଁ ସେଥିପାଇଁ ତୁମକୁ ଜାଣିବା ଦରକାର ଅଛି, କାରଣ ତୁମେ ତାହେଲେ ସରଳ ନୁହଁ, ତୁମ ମନରେ କପଟତା ଅଛି, ତୁମକୁ ସେ କୁକେଟନେସ୍ ବେଳେବେଳେ ଆଟାକ୍ କରିବ, କପଟତାରେ ତୁମକୁ ଆକ୍ରମଣ କରିବ, ସେତେବେଳେ ଆକ୍ରମଣ କଲେ ତୁମ ପାଖରେ କ'ଣ ନାହିଁ, ତତ୍ଵ ନାହିଁ, କ'ଣ କରିବ ତୁମେ, ଡାଉଟ୍ କରିବ, ଫିନିସ୍ ଗଲା, ତୁମ ଜୀବନଟା ନଷ୍ଟ ହେଇଯିବ, ସ୍ପିରିଚୁଆଲ ଲାଇଫ୍ଟା ନଷ୍ଟ, ସେଥିପାଇଁ ତତ୍ତ୍ୱଟା କାହିଁକି ରଖାଯାଏ, ସେତେବେଳେ ସନ୍ଧ୍ୟା ଆସିବ, ଆରେ ପ୍ରଭୁପଦ ଏଟା କହିଛନ୍ତି, ଆଚାର୍ଯ୍ୟମାନେ ଏଟା କହିଛନ୍ତି, ତୁମେ ଆଟଲିଷ୍ଟ ଅପରାଧ କରିବନି, କଣ୍ଟ୍ରାକ୍ଟ କରିପାରିବ। ଆଉ ସରଳରେ ଯେଉଁ ଗ୍ରହଣ କରୁଥିଲେ ଆଗରୁ ସବୁ ଲୋକମାନେ ସରଳ ଥିଲେ ନା, ଗୁରୁ କ'ଣ କହୁଥିଲେ, ମନ୍ତ୍ର ଦେଇଥିଲେ, କହିଲେ ବାପା ଏଇ ମନ୍ତ୍ରଟା ନେଇଯା ଠାକୁରଙ୍କଟା, ତାଙ୍କର ଆଉ ପ୍ରଶ୍ନ ପ୍ରଶ୍ନ ମୋତେ ତ ଗୁରୁ କହିଛନ୍ତି, ଆଉ କିଛି ଯେମିତି ମହାପ୍ରଭୁ ଗୀତା ଗୀତା ପଣ୍ଡା କଥା ମହାପ୍ରଭୁ କହିଲେ ନି, ରଘୁନାଥ ମନ୍ଦିର ଦେଖିଲେ, ସିଏ ସିଧା କହିଦେଲେ ମୋତେ ଗୁରୁଦେବ କହିଛନ୍ତି ଗୀତା ପଢିବା ନାହିଁ, ମୁଁ ଜାଣିନି ଶୁଦ୍ଧ ଅଶୁଦ୍ଧ କ'ଣ, ତୁମେ ସେମିତି କରିବ, କରିପାରିବନି, କେବେ ବି ଡିସିସନ ଗୋଟେ ସମାନ ହେଇପାରିବନି, କପଡ଼ି ଲୋକର ଡିସିସନ କେବେ ସମାନ ହେଇପାରିବନି, ତାର କାୟିକ ବାଚିକ ମାନସିକର ଐକ୍ୟତା ନାହିଁ, ଧରିହେବନି, ସେ ସରଳ ଲୋକକୁ ବୁଝିବା ବି କଷ୍ଟ, କପଡ଼ ଲୋକକୁ ବୁଝିବା ବି କଷ୍ଟ, କାରଣ ତ ଅନ୍ତର ଭାବ, ଆଉ ସେଟାକୁ କିଏ ଜାଣନ୍ତି, କୃଷ୍ଣ ଜାଣନ୍ତି, କିନ୍ତୁ କେବଳ ଗୋଟିଏ ଗୋଟିଏ ଦୁଇଟା ସିମ୍ପଟମ୍ରୁ ତୁମେ ଜାଣିପାରିବ, ସରଳ ଲୋକ ଆଉ କପଟ ଲୋକର ଦୁଇଟା ସିମ୍ପଟମ୍ ତୁମେ ଜାଣିପାରିବ, ସରଳ ଲୋକ କେତେବେଳେ ବି କେତେ ଚ୍ୟାଲେଞ୍ଜେସ୍ ଫେସ୍ କଲେ ବି ଇଜ୍ ଅଲୱେଜ୍ ଡିଟରମିନ୍ଡ, ତାର ଆତ୍ମା ଆନନ୍ଦ ଅଛି, ତାର ନିଜ ଜୀବନର ଗୋଟେ ରସ ଥାଏ, ଛୋଟ ପିଲାଟା ଦେଖୁନା, ସେ କେତେ କଷ୍ଟ କରିବାର ଛଟେଇ ଥାଉ, ହେ ଘୁଷୁରୀ ଜଗୁଛନ୍ତି, ଦେଖୁନା ପିଲା, ଛୋଟ ଛୋଟ ପିଲା ଘୁଷୁରୀ ଜଗୁଛନ୍ତି, କେତେ ଆନନ୍ଦ ତାଙ୍କର ଅଛି ନା, କାରଣ ସରଳ ନା, ଗରିବ ଗରିବ ଧନୀ ପାଠପଢ଼ା ମୂର୍ଖ ସହିତ କିଛି ଆବଶ୍ୟକ ନାହିଁ, ସରଳ କରିକି ନା ତାର ଆତ୍ମାନନ୍ଦ ଅଛି, ତାର ଗୋଟେ କିଛି ଲାଇଫ୍ର ଟେଷ୍ଟ ଅଛି, ରସ ଅଛି, ତାର ପୋଜିସନ କିଛି ଦରକାର ନାହିଁ, ସେ ଯେଉଁ ପୋଜିସନ ରହିଲେ ବି ଚାକର ହେଲେ ବି ଆନନ୍ଦ ଅଛି, ଅଫିସର ହେଲେ ବି ତାର ଆନନ୍ଦ ଅଛି, କାରଣ ସେ ସରଳ, କପଟର ଏ ଜଗତର ସବୁ ପଦ ପାଇଗଲେ ବି ତାର ଆନନ୍ଦ ନାହିଁ, କପଟର ଆତ୍ମାନନ୍ଦ କେତେବେଳେ ନାହିଁ, ଏଇଟା ଗୋଟେ ସିମ୍ପଟମ୍ସ, ସବୁବେଳେ ଦୁଃଖୀ, ସେ ବହୁତ ପ୍ରକାର ଟ୍ରିକ୍ କରୁଛି, ବହୁତ ପ୍ରକାର ଚେଷ୍ଟା କରୁଛି ମୁଁ କେମିତି ସୁଖୀ ହେବି, କିନ୍ତୁ କେବେ ବି ତାର ପ୍ଲାନ୍ କାମ କରିବେନି, କପଟି କେବେ ସୁଖୀ ନାହିଁ। ଆଉ ପରମାର୍ଥରେ ପରମାର୍ଥ ପଥରେ କେମିତି ଜାଣିବ କିଏ ସରଳ କିଏ, କାରଣ ଯିଏ ସରଳ ନୁହେଁ ସେ କେବେ ତାର ଏନ୍ଥୁଜିଆଜିମ୍ ଯାହା କୁହାଯାଏ ଏନ୍ଥୁଜିଆଷ୍ଟିକ୍ ମୁଡ଼୍ଟାକୁ ସେ ରଖିପାରିବେନି, ତାର ଯେଉଁ ଉତ୍ସାହଜନକ ଯେଉଁ ଗୁରୁକୃଷ୍ଣ ପାଇଁ ଉତ୍ସାହଜନକ ଯେଉଁ ସେବା ଭଜନ ଏଇଟା ତାର ରହିବନି, ସେ କେବେ କରିପାରିବ, ତାଠାରୁ କଣ୍ଡିସନାଲ, କପଟ ଲୋକର କ'ଣ ସବୁବେଳେ କଣ୍ଡିସନାଲ, ଏଇଟା ହେଲେ ମୁଁ କରିବି, ଏଇଟା ନହେଲେ କରିବିନି, ତାର ଉତ୍ସାହ ନାହିଁ, କାରଣ ତାର ଏଇ ଉତ୍ସାହଟା କେଉଁଠୁ ଆସିବ, ପରମାତ୍ମା ଦେଲେ ନା, ଆଉ ଟେକାଟେକି ଲୋକ କରିବ, ଇଏ ଭଲ ଭକ୍ତଟା ବହୁତ ସୁନ୍ଦର ଭକ୍ତ କହିଲେ ସେ ତାର ସେବାପତ୍ର କରିବେ, ଯେଉଁଦିନ ତ କିଏ ପଦେ କହିଦେଲା ସେଟା ଗଲା, ସେ ମଠରେ ରହିବନି, ମନ୍ଦିର ରହିବନି, ସେବା କରିବନି, ଆଉ ଜପ କରିବନି, ଆଉ ମୋତେ ସେମିତି କହୁଛନ୍ତି ସମସ୍ତେ, ଆଉ ଏ ଭଗବାନଙ୍କୁ ଲୋକ କହୁଥିଲେ ତୋତେ କହିବେନି କ'ଣ, ସମସ୍ତଙ୍କୁ କହୁଥିଲେ, ରାମଙ୍କୁ କହୁଥିଲେ, କୃଷ୍ଣଙ୍କୁ କହୁଥିଲେ, ସମସ୍ତଙ୍କୁ କହୁଛନ୍ତି ଭଗବାନ, ସରଳ ଲୋକ ଆଉ କପଟ ଲୋକର ଇତି ହେଉଛି ଡିଫରେନ୍ସ, ଏଇ କଥାରେ ପଡିଛି। ଭଗବାନ ଏତେ ତତ୍ତ୍ୱ ଏତେ ଦୃଷ୍ଟିରୁ ଆତ୍ମତତ୍ତ୍ୱଟି ଅର୍ଜୁନକୁ କାହିଁ କହୁଛନ୍ତି? ଅର୍ଜୁନ ଏକ ବଦ୍ଧ ଜୀବର ଅଭିନୟ କରୁଛନ୍ତି। ଗୋଟେ ବଦ୍ଧ ଜୀବ ପାଇଁ ବହୁତ ବହୁତ ଫିଲୋସଫି ଦରକାର, ଦର୍ଶନ ଦରକାର। କାହିଁକି? ତା ହୃଦୟରେ କ'ଣ ଅଛି? ସନ୍ଦେହର ଜାଲ ଘେର ଭିତରେ ରହିଛି। ସନ୍ଦେହର ଘେର ଭିତରେ ଲୋକ ରହିଛି ନା? କ'ଣ ଲୋକ ଏମିତି କହିଦେଲେ ଯେଉଁଠି ଯାହା ଯେ କରିବେ ମନ୍ଦିର ପଳେଇବେ, ମନ୍ଦିର ଗଲେ କ'ଣ ହବ? ଯେ ଆସୁଛି କହୁଛି ବାହାରିଲେ କ'ଣ ରହିପାରିବି ତ? ସେ କ'ଣ ତା କୌଣସି କଥାରେ ତା ମୁଣ୍ଡ ରହିବେନି, ରହିପାରିବି ତ? ଯଦି ନ ରହିପାରିଲେ କ'ଣ ହବ? ପୁଣି ହେଲା ଫୁଣା ଯେ ବାବାଜୀ ହେଇଗଲା, ବାବାଜୀ ହେଇଗଲା ପରେ ଚିନ୍ତା କରେ ବୁଢ଼ା ହେଲେ କ'ଣ ହବ, ବୁଢ଼ା ହେଲେ କ'ଣ ହବ, କିଏ ପଚାରିବ? ଆଜ୍ଞା ସିଏ ଗୁରୁଦେବ ଅଛନ୍ତି, ସିଏ ଆମେ ଚାଲିଛୁ, ଗୁରୁଦେବ ଚାଲିଲା ପରେ କ'ଣ ହବ? ମଠ ଭାଙ୍ଗିଗଲା ପରେ କ'ଣ ହବ? ଲୋକ କ'ଣ ସରଳ ହେଇଯିବ କେତେବେଳେ? ସେଥିପାଇଁ ତାକୁ ଏତେ ଇନଫର୍ମେସନ ଆଚାର୍ଯ୍ୟମାନେ ଦେଇଛନ୍ତି ନା, ନାଇଁ କୃଷ୍ଣ ତୁମର ପ୍ରୋଟେକ୍ଟର, କୃଷ୍ଣ ଅଛନ୍ତି। ଜୀବକୁ ଏତେ ତତ୍ତ୍ୱ ଉପଦେଶ ଦେବାର କ'ଣ ହଉଛି? ଜୀବର ସନ୍ଦେହ ଗୁଡ଼ିକୁ। ଆମର ଗୌଡ଼ୀୟ ବୈଷ୍ଣବ ଆଚାର୍ଯ୍ୟମାନେ ଷ୍ଟୋରି ଟେଲର ନୁହନ୍ତି, ଏ ଗପ କାହାଣୀ ଆଇମା କାହାଣୀ ଗୁରୁଦେବ ଯାହା କୁହନ୍ତି, ଆଇମା କାହାଣୀ ଆମେ କହିବା ପାଇଁ, ସେ ରାମାୟଣରେ ଏହା ଥିଲା, ଏଇ ଗପ ହେଲା, ଏଗୁଡ଼ା ଗପ ଗୁଡ଼ା କ'ଣ? ସେଟା ତତ୍ତ୍ୱ ସହିତ କେତେବେଳେ ଉଦାହରଣ ଆସିଲା କୁହାଯିବ। ଆମର ଗୌଡ଼ୀୟ ବୈଷ୍ଣବ ଆଚାର୍ଯ୍ୟମାନେ ସମସ୍ତେ ତାତ୍ତ୍ୱିକ ପ୍ରବଚନ ଦିଅନ୍ତି। କାହିଁକି ନା ତତ୍ତ୍ୱ କ'ଣ କରେ, ସିଦ୍ଧାନ୍ତଟା କ'ଣ କରିବ? ସିଦ୍ଧାନ୍ତ ଜାଣିଲେ ତୁମର ମନରେ ସେ ଲେଖିଲେନି ସିଦ୍ଧାନ୍ତ ବୋଲି ଆଚିତେ ନା କର ଅଲସ, ଏହା ହୋଇତେ କୃଷ୍ଣ ଲାଗେ ସୁଦୃଢ଼ ମାନସ। କାହିଁ ସେ ଲେଖିଲେ? ଏହା ସହିତ ସିଦ୍ଧାନ୍ତ ସହିତ ତତ୍ତ୍ୱ ସହିତ, ତତ୍ତ୍ୱ ମାନେ କ'ଣ? ସିଦ୍ଧାନ୍ତ ସିଦ୍ଧାନ୍ତ ସହିତ ମନର ସମ୍ପର୍କ ରହିଛି। ମନ କ'ଣ କରୁଛି? ଡାଉଟ୍ କ୍ରିଏଟ୍ କରୁଛି, ସନ୍ଦେହ ତିଆରି କରୁଛି, ତ ସେଟା କାଟିବ କିଏ? ମନ ତ ଆମର, ଆମ ମନରେ ସନ୍ଦେହ ହେଲେ ଆମେ କେମିତି କାଟିବା? ତୁମେ ଯାହାକୁ ବିଶ୍ୱାସ କରୁନ, ମୁଁ କହିବି ତୁମେ ତାକୁ ବିଶ୍ୱାସ କର, ତୁମେ ତ ସେ ମନ ଦ୍ୱାରା ବିଶ୍ୱାସ କରିବ ନା ଆମ କଥା ଦ୍ୱାରା ବିଶ୍ୱାସ କରିବ? ମନ ଦ୍ୱାରା ବିଶ୍ୱାସ କରିବ, ତେଣୁ ମନକୁ ଗୋଟେ ଟ୍ରାନ୍ସଜେଣ୍ଡାଲ ଜିନିଷ ଦରକାର, ମନକୁ ତାକୁ କନ୍ଭିନ୍ସଡ୍। ଓଡ଼ିଆରେ ସେ କହୁନଥିଲେ ଦୁଇ ଦିନ, ମନ ତ ମାନୁନି ଆଉ, ଯେତେ କହିଲେ କ'ଣ ହବ, ମନ କ'ଣ ମାନିଲେ ହବ ତ? ଲୋକ କହିବେ ମନ ତ ମାନୁନି ଆଉ, କ'ଣ ମନ ମାନୁନି? ତା ମନଟାକୁ କନ୍ଭିନ୍ସ କରିହବନି, ବୁଝି ହବନି ମନଟା। ସେ ମନଟାକୁ ବୁଝିବା ପାଇଁ ଏତେ ପ୍ରକାର ତତ୍ତ୍ୱ ରଖା। ଭଗବାନ ସେଭଳି ଅର୍ଜୁନକୁ କେତେ ଦୃଷ୍ଟିରୁ କହି ଦେଇକି ଆଣି ବର୍ତ୍ତମାନ ଗଲେ ଅଲଗା ମତକୁ, ଅଲଗା ମତ ଦୃଷ୍ଟିରୁ କହୁଛନ୍ତି। ଶ୍ଳୋକ 26, ଅଥ ଚୈନମ୍ ନିତ୍ୟ ଜାତମ୍ ନିତ୍ୟ ବା ମନ ସେ ମୃତମ୍ ମନ୍ୟ ସେ ମୃତମ୍ ତଥାପି ତ୍ୱଂ ମହାବାହୁ ନୈନମ୍ ସୋଚି ତୁମର ହସି। ହେ ମହାପରାକ୍ରମଶାଳୀ, ଯଦି ତୁମେ ଭାବ ଯେ ଆତ୍ମା ବରାବର ଜନ୍ମ ହେଉଛି ଏବଂ ମରୁଛି, ତଥାପି ତୁମର ଦୁଃଖର କୌଣସି କାରଣ ନାହିଁ। ଇଏ ବୌଦ୍ଧମାନଙ୍କର ମତ, ଦୁଇ ଜଣଙ୍କର ମତ କ'ଣ? ଭଗବାନ କେତେ ମତ ଦେଇ ସ୍ଥାପନ କରି ଅର୍ଜୁନଙ୍କୁ ବୁଝୁଛନ୍ତି? ଏତେ ଛୋଟ କଥା ନୁହେଁ, ପାଠପଢ଼ାଟା ଗୋଟେ ସୂତ୍ର, ପାଠପଢ଼ାରେ ଯେଉଁ ABCD ପଢ଼ାଯାଉଛି ଫର୍ମୁଲା, ସେଟା ଗୋଟେ ସୂତ୍ର, ଏ ପ୍ଲସ୍ ବିର ହୋଲ୍ ସ୍କୋୟାର୍, ଏ ସ୍କୋୟାର୍ ପ୍ଲସ୍ ବି ସ୍କୋୟାର୍ ପ୍ଲସ୍ 2AB, ସେଟା କେମିତି ହେଉଛି? ଏକୁ ଏ ପ୍ଲସ୍ ବିର ଗୁଣିବ, ଏ ଇଣ୍ଟୁ ଏ ହେଲା ଏ ସ୍କୋୟାର୍, ଏ ଇଣ୍ଟୁ ଏ ହେଲା ଏବି, ଏଟା ଗୋଟିଏ ସୂତ୍ର, ତାକୁ ଆଉ କିଛି ବଦଳେଇ ପାରିବନି। ସେଠି ତୁମେ ସନ୍ଦେହ କଲେ ବି ସେଇ ସୂତ୍ରଟାକୁ ମାରିବା ପାଇଁ, ମାନିବା ପାଇଁ ବାଧ୍ୟ। ମେଟେରିଆଲି ତୁମେ ଡାଉଟ୍ କଲେ କି ମେଟେରିଆଲ ଫର୍ମୁଲାରେ ଆଉ କିଛି ନାହିଁ, ସେଟା ତୁମେ ସେଇ ସୂତ୍ରରେ ଯିବାକୁ ପଡ଼ିବ, ତୁମେ ଆଉ କିଛି ତାକୁ ଚେଞ୍ଜ କରିପାରିବନି। ସେଟା ମେଟେରିଆଲ ଜିନିଷଟା, ତାର ଗୋଟିଏ ଫର୍ମୁଲା, ତୁମେ ଆଉ କିଛି ତିଆରି କରିପାରିବନି, ସେଟା ମାନିବା ପାଇଁ ସେ ସୂତ୍ରଟା ବାଧ୍ୟ। ମାନେ ମନ ସେଠାରେ ମାନି ନେଉଛି, କିନ୍ତୁ ସ୍ପିରିଚୁଆଲି ସୂତ୍ର ଗୋଟିଏ ହେଲେ ବି, ସ୍ପିରିଚୁଆଲ ଗୋଟିଏ ସୂତ୍ର, ସେଟା ମନ ମାନୁନି। ସ୍ପିରିଚୁଆଲ ଗୋଟିଏ ଫର୍ମୁଲା, ସେ ଗୋଟିଏ ଫର୍ମୁଲା ମାନୁନି ମନ, ସେଥିପାଇଁ ତାକୁ ଏତେ ଶାସ୍ତ୍ର ବାହାରିଛି କେବଳ ଗୋଟିଏ ଜିନିଷ ପାଇଁ, କ'ଣ? ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ବ୍ରଜ, ସବୁ ଛାଡ଼ିକି ମୋର ଶରଣ ନିଅ। ଏ ଶରଣ ଶବ୍ଦଟା ପାଇଁ ତାକୁ ଗୋଟେ ଅବତାର ନେବାକୁ ପଡ଼ିଲା ଭଗବାନ ଚୈତନ୍ୟ ମହାପ୍ରଭୁ। ଜୀବ ପାଇଁ ତ ସେ ତାଙ୍କ ତ ଅନ୍ତରଙ୍ଗ କାରଣ ରହିଲା, ବା ଏ ଶରଣ ଶରଣାଗତରା ଶିଖିବା ପାଇଁ, ସବୁ ଛାଡ଼ିକି ମୋର ଶରଣ ନିଅ, ଗୋଟେ ଗୋଟିଏ ଜିନିଷ ପାଇଁ ଏତେ ଶାସ୍ତ୍ର, ଏତେ ସିଦ୍ଧାନ୍ତ। ଭଗବାନ ଲାଷ୍ଟ କହିଲେ ନା, ସର୍ବଗୃହତମ ଭିଜମ ଶୃଣମେ ପରମମ ବଚ, ମୁଁ ଲାଷ୍ଟ କଥା କହୁଛି, ମୋର ଶ୍ରେଷ୍ଠ ବଚନକୁ ତୁମେ ଶୁଣ। ଲାଷ୍ଟ ଜିନିଷ ଏଇଟା ନା କ'ଣ? ସର୍ବଧର୍ମାନ ପରିତ୍ୟଜ୍ୟ, ସେ ଗୋଟିଏ ପଏଣ୍ଟ ପାଇଁ ଏତେ ଗୀତାରେ ସବୁ ଜିନିଷ କୁହାହେଲା, 700 ଶ୍ଳୋକ, ତା ଦେହରେ କେତେ ତତ୍ତ୍ୱ କେତେ ଜିନିଷ କୁହାହେଲା ଗୋଟିଏ ଜିନିଷ ପାଇଁ, ସେ ଗୋଟିଏକୁ କନ୍ଭିନ୍ସ କରିବା ପାଇଁ ଏ 600 ଏତେ ସହଜ ନୁହେଁ। ଗୋଟେ ଜୀବ ଶରଣ ଜୀବ ଭଗବାନଙ୍କର ଏତେ ସହଜ ନୁହେଁ, ସେଥିପାଇଁ ତ କେତେ ଇନଫର୍ମେସନ ଦିଆଯାଉଛି। ମେଟେରିଆଲ ଇନଫର୍ମେସନ ଏତେ ଦରକାର ହିଁ ନାହିଁ। କ'ଣ ଦରକାର ଅଛି? ଆମେ ଫ୍ଲାଇଟ୍ରେ ଯିବା, ଭଗବାନ ପାଖକୁ ଯିବା, ଆମେ କେତେ ପ୍ରଶ୍ନ ପଚାରୁଛେ? ଭଗବାନ ପାଖକୁ ଯିବା କ'ଣ, ସେଠି କିଏ ଅଛନ୍ତି, କେତେ ଜଣ, କେତେ ପ୍ରଶ୍ନ, ମୁଁ ସେଠି ଥିଲି ପଳେଇ ଆସିଛି ନା କ'ଣ, କେମିତି ସେଠିକି ଯିବା, କେମିତି ଲୋକ ଯାଉଛି, କେତେ ଆଚ୍ଛା ଫ୍ଲାଇଟ୍ରେ କେମିତି ଯାଉଛି, ତୁମେ କେବେ ପ୍ରଶ୍ନ କରିଛ? ଫ୍ଲାଇଟ୍ରେ ତ ବସୁଛ, କେବେ କହୁଛ କି କେମିତି ଏଇଟା ଉଡ଼ିକି ଯାଉଛି, ଏଇଟା ଏତେ ବାଟ କିଏ ଚଲାଉଛି, କେମିତି ଚାଲୁଛି, ମୁଁ ସବୁ ଜାଣିବି ତାପରେ ଫ୍ଲାଇଟ୍ରେ ବସି କହୁଛ କି ନା? ମେଟେରିଆଲ ଉପରେ କ୍ୱେଶ୍ଚନ ଯିବାର ଆସିବନି, ଯିବ ଯେହେତୁ ମେଟେରିଆଲ, ମେଟେରିଆଲ ଜିନିଷ ଆକ୍ସେପ୍ଟ କରୁନ, ସ୍ପିରିଚୁଆଲ ଜିନିଷ ସେ ଆକ୍ସେପ୍ଟ କରିବନି, ତାର ରିଭର୍ସନାଲ ମୁଡ୍ ଆସିବ। କାହିଁକି ଏଇଟା ହବ? ସବୁବେଳେ ଆଧ୍ୟାତ୍ମିକ ପ୍ରଶ୍ନ ଉପରେ ତାର କାହିଁକି, ଭୌତିକ ଜିନିଷ ଉପରେ କାହିଁକି ନାହିଁ? ହଁ କରୋନା, କରୋନା ଏମିତିକା ସିଏ ଏମିତି ହେଇଛି, ହଁ ଟୀକା ବାହାରିଲା ନେଇଯାଅ, ହଁ ଯାହା ବାହାରିବ, ତାପରେ କହିବେ ଟୀକାର କିଛି ମୂଲ୍ୟ ନାହିଁ, କହିବେ ହଁ ବୈଜ୍ଞାନିକ ମାନେ ଯାହା ସବୁ ହଁ, କେବେ ପ୍ରଶ୍ନ କରିନି କାହିଁକି ହବନି, ସବୁ ତ ଭୌତିକ ଜିନିଷ ଏଇଟା ତୁମେ ତ ଗ୍ରହଣ କରିବା ପାଇଁ ବାଧ୍ୟ। ଆଧ୍ୟାତ୍ମିକ ଜିନିଷ ସବୁ କଥା କାହିଁକି ତିଳ କରିବୁ, ଜଣେ ଆସୁଛି କାହିଁକି ଆପଣ ଅଣ୍ଡା ହେଇଛନ୍ତି, ଆସିକି ଦେଖିବ ସାଙ୍ଗେ ସାଙ୍ଗେ ପ୍ରଶ୍ନ କରିବ, କେହି ପଚାରୁନି କାହିଁକି ଆପଣ ପ୍ୟାଣ୍ଟ ସାର୍ଟ ପିନ୍ଧୁଛନ୍ତି, କାହିଁକି ମୋତେ ଦୋକାନ ଖୋଲା ହେଉଛି, କେହି ପ୍ରଶ୍ନ କରୁଛନ୍ତି କାହିଁକି ମୋତେ ଦୋକାନ ଖୋଲା ହେଉଛି, କାହିଁକି ଏତେ ଗଛ କଟା ହେଉଛି, କାହିଁକି ଏତେ ବଡ଼ ରାସ୍ତା କରାଯାଉଛି, କାହିଁକି ଏତେ ଗାଡ଼ି ପଲ୍ୟୁସନ୍ ହେଉଛି, ତାପରେ କେହି ପ୍ରଶ୍ନ କରୁନାହିଁ। କିନ୍ତୁ ଆଧ୍ୟାତ୍ମିକ ଜୀବନକୁ ଲୋକ ପଶିବ ଆଗେ ଡାଉଟ୍ କରିବ, ସେଥିପାଇଁ ଏତେ ଇନଫର୍ମେସନ୍ ରଖାଯାଇଛି। ପଶିବ ତିଳ ଗୋଟେ କ'ଣ କରିବା ଦରକାର, ଠାକୁରଙ୍କୁ ଡାକିବାର ଅଛି ଗୋଟେ ଚିତା ତିଳ ଗୋଟେ କ'ଣ, ତାର ଆରମ୍ଭ କରିବ ସାଙ୍ଗେ ସାଙ୍ଗେ, ଚିତା ଗୋଟେ କ'ଣ ଜପ, ତ ଠାକୁର ତ ଡାକିବାର, ଗୋଟେ ମାଳିରେ କ'ଣ ଜପ କରି, ମୁଁ ମନ ମନ ଡାକିଲେ ହବନି, ତାର ଆରମ୍ଭ କରିବ, ଆସିଲା ଆରମ୍ଭ କରିବ ତାରା। ଆଧ୍ୟାତ୍ମିକ ଜୀବନରେ ଯିଏ ବି ଆସେ ଆଧ୍ୟାତ୍ମିକ ଫିଲ୍ଡରେ ପଶିବ ମାନେ ତାର ମନ ଧର୍ମ ବାହାରିବ। ଭୌତିକ ଜିନିଷରେ କିଛି ନାହିଁ, ଭୌତିକ ଜିନିଷରେ କରିବା ପାଇଁ ବାଧ୍ୟ, ତୁମେ କହିପାରିବୁନି ସରକାର ମଝିରେ କଲାନି, ସାର୍ ମାନଙ୍କୁ କହିଲା ତୁମର ଘରେ ଅନଲାଇନ୍ରେ ପଢ଼ିପାରିବୁନି, ଆସିକି ସ୍କୁଲରେ ଅନଲାଇନ୍ ପଢିବ, ତୁମେ କହିଲେ ମୁଁ ତ ପାଠ ପଢ଼ିବା ତ ପଢିବି, ତୋର କ'ଣ ଦରକାର ଅଛି ସରକାର କହୁନ, ମୋର ଘରେ ପଢ଼ୁଛି, ମୋର ଅନଲାଇନ୍ରେ ପଢ଼ୁଛି, ତୁମର କ'ଣ ଦରକାର ମୋର କେଉଁଠି ପାଠ ପଢିବି, କହିପାରିବେ କି? ଯାହା କହିବ ତ ମାନିବ, ସେ ଯାହା କହିବ ବର୍ତ୍ତମାନ ସରକାର ତାକୁ ମାନୁଛ, କିନ୍ତୁ ଭଗବାନଙ୍କ କଥା ମାନିବନି ମଣିଷ, ଖାଲି ତ କାହିଁକି ଆଉ ଗୋଟେ ଗୋଟେ ମନ୍ଦିର କରିବା କ'ଣ ଦରକାର, ଏତେ ପଇସା ଖର୍ଚ୍ଚ କରିକି, କେହି କହୁନାହାନ୍ତି ଏତେ କୋଟି ଟଙ୍କାର ବିଲ୍ଡିଂ କରିବା କ'ଣ ଦରକାର, ସବୁବେଳେ କାହିଁକି? ସେଥିପାଇଁ ତୁମେ ଯେତେ କାହିଁକି ପ୍ରଶ୍ନ କରିବ, ଭଗବାନ କାହିଁକିର ଉତ୍ତର ଦେବା ପାଇଁ ଆଚାର୍ଯ୍ୟମାନଙ୍କୁ ପଠେଇଲେ। ଭଗବାନ କହିଲେ ମୋର ଏତେ ସମୟ ନାହିଁ, ମୁଁ ରାସଲୀଳା କରିବା ଲୋକ, ମୋର ଆଧାର ମତ ରହିବା ଲୋକ, କୃଷ୍ଣଙ୍କ ଏ ଗୋପୀମାନଙ୍କ କଥା, ତୁମ ନନ୍ସେନ୍ସ ଗୁଡ଼ାଙ୍କ ସାଙ୍ଗରେ ମୋର ଉତ୍ତର କିଏ ଦେବ, ମ ତୁମ ଗୁଡ଼ାକର କିଛି କାମ ନାହିଁ, ତୁମେ କାହିଁକି ଉତ୍ତର ମୁଁ ଦେବି, ମୋର କିଛି କାମ ନାହିଁ ତୁମର। ସେ ଅର୍ଜୁନ ପ୍ରିୟ ଲୋକ ଥିଲେ ବୋଲି କହିଦେଲେ, ମୁଁ ଆନନ୍ଦ ରହିବା ଲୋକ, ତୁମର କାହିଁକି ମାନେ ଗୋଟେ ବୟସ ତୁମର ହେଇନି ତୁମକୁ ଭଲ ଲାଗୁଛି, କିଏ ପ୍ରଶ୍ନ କଲାବେଳକୁ ତୁମକୁ ଭଲ ଲାଗୁଛି, ଲୋକଙ୍କ କଥା ଶୁଣିବା ପାଇଁ ଭଲ ଲାଗୁଛି, ତୁମେ ତ ରସ ପାଇବ ଲୋକଙ୍କର କଥା ଶୁଣିବା ପାଇଁ ଭଲ ଲାଗିବନି, କି ତାଙ୍କୁ ଦୂର ସେ ଆସିବ ହେଲେ କାହିଁକି ପ୍ରଶ୍ନ ପଚାରିବେ, ଭଗବାନ କୃଷ୍ଣ କହିଲେ ମୋତେ କାହିଁକି ପଚାରନି କିଛି, ସେଥିପାଇଁ କହିଲେ ମୁଁ କାହିଁକି ପାଇଁ କିଛି ଉତ୍ତର ଦେଇପାରିବିନି। ଆଉ କଳିଯୁଗରେ କାହିଁକି ପ୍ରଶ୍ନ ବେଶୀ ଆସିବ ବୋଲି ହିଁ ଚୈତନ୍ୟ ମହାପ୍ରଭୁ କିଛି କହିଲେନି, ସେ ଆଉ ଫିଲୋସଫି କିଛି କହିଲେ, ସେ ଆସିଲା ଷ୍ଟାର୍ଟ କରିଦେଲେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ, ଏଇଟା ତୁମର କାହିଁକି ଉତ୍ତର ଦେବା, ଯିଏ କାହିଁକି ପଚାରୁଛି ତାକୁ କହିଲେ ଗୋଟିଏ ପ୍ରଶ୍ନ ଗୋଟିଏ କୁହ, ଖାଲି ଆଚାର୍ଯ୍ୟ ପରମ୍ପରା ଶିକ୍ଷା ବୋଲି ଗୋଟେ ସ୍ଥାପନ କରିବା ପାଇଁ କହିବା ଦରକାର, ନହେଲେ କିଛି କହିଲେ ବି ସେ ଗ୍ରହଣ କରିବେନି। ଆଉ ମହାପ୍ରଭୁ ତ କହିଥାନ୍ତା, ହେଲେ ମହାପ୍ରଭୁ କ'ଣ କହିଲେ କି, ମହାପ୍ରଭୁ ଗୋଟେ ଜ୍ଞାନୀମାନଙ୍କ ସହିତ ଫିଲୋସଫି ଡିସ୍କସନ୍ କଲେ, ସାରଭଟ୍ଟାଚାର୍ଯ୍ୟଙ୍କ ସହିତ, ତତ୍ତ୍ୱବାଦୀଙ୍କ ସହିତ, ପ୍ରକାଶାନନ୍ଦ ସରସ୍ୱତୀଙ୍କ ସହିତ, ତାଙ୍କ ଭଳିଆ ଫିଲୋସଫି କି ସେ ମହାମନ୍ତ୍ର କହିଲେ ନା, ଆଉ କିଛି କହିଲେ କି, ମହାପ୍ରଭୁ କିଛି କୁହନ୍ତିନି, ଏଇଟା ସବୁ ମୋତେ ଦେଖାହଉଛି ଆରେ ସତ କଥା, ଏଗୁଡ଼ାଙ୍କ ଯେତେ ତୁମେ ଲାଗିଲ କ'ଣ, କି କେବଳ ଆଚାର୍ଯ୍ୟ ପରମ୍ପରାର ଋଣ ଗୁଡ଼ା ଶୁଝିବାକୁ ପଡ଼ିବ ନା, ଆମେ ତାଙ୍କ ଅର୍ଣ୍ଣ ଖାଇଛେ କ'ଣ କରିବା, ନହେଲେ ତୁମେ ସେ କୃପା ପାଇବନି ତୁମେ, ମହାପ୍ରଭୁ କିଛି କହିନାହାନ୍ତି। ସେଥିପାଇଁ ପ୍ରଭୁପତି ଗୋଟିଏ କଥା କ'ଣ, ଚାଣ୍ଡ ହରେ କୃଷ୍ଣ ବି ହାପି, ସେ ଜାଣିଛନ୍ତି ନା, ଆଙ୍କ ସାଙ୍ଗରେ ଯେତେ କଥା ଫିଲୋସଫି ଖାଲି ପରମ୍ପରା ପାଇଁ କୁହାଯାଉଛି, କିନ୍ତୁ ଡାଉଟ୍ କେବେ ଯିବନି, ଏଇ ହରେ କୃଷ୍ଣ କଲେ ହିଁ ଯିବ। ପ୍ରଭୁପତି ସେ ଗୋଟିଏ କଥାକୁ ବାଡ଼ନ୍ତି ନା, ଘୁରି ଫେରିକି ସେ କଥା କହିବେ, ଚାଣ୍ଡ ହରେ କୃଷ୍ଣ ବି ହାପି, ଆଉ କିଛି ଉପରେ ସେ ସବୁ କଥା କହିଲେ ସେ ଗୋଟିଏ କୁ ଜିନିଷ ବାଡ଼େଇଦେବେ, ସେ ଜାଣିଛନ୍ତି ନା, ସେ ଭଗବାନଙ୍କ ଲୋକ ଆଉ ଯିବୁକୁ କିଛି ବୁଝେଇ ପାରିବନି, ତାର ସନ୍ଦେହ ହଜାର, ସ୍ପିରିଚୁଆଲ ଫିଲ୍ଡକୁ ଆସିଲା ମାନେ ହଜାର କଥା ବାହାରିବ ତା ମୁଣ୍ଡରେ, ତ ଆଜି ବୁଝେଇଥିବ ସେ କାଲି ପଚାରିବ, ହେ ଖୋଳ ତାଡ଼ ସେ ପଢ଼ୁଥିବ ତା ମୁଣ୍ଡରେ ପଶିବ, ଏଇଟା କାହିଁକି ହେଲା, କାହିଁକି ଏଇଟା ପ୍ରଭୁପାଦ କହିଲେ, ତୁ କାହିଁକି ତୁ ଗୋଟା କାହିଁ ଏତେ ଉଠଉଛୁ, ଆଗେ ତା ଭିତରକୁ ନେଇଯା ଟିକେ, ନବନି ତା ବୁଦ୍ଧିଟା ଯାହା ଶୁଣିବ କଥା ତା ମୁଣ୍ଡରେ ବାଟି ହବ, ଆଗେ ଇଣ୍ଟେଲିଜେଣ୍ଟ ପିଟିବ, କାହିଁକି ଇଣ୍ଟେଲିଜେଣ୍ଟ ହେଉଛି ମେଟେରିଆଲ, ସେ କହୁଛି ଏଇ ଜିନିଷଟା କାହିଁ ମୋ ମୁଣ୍ଡ ଭିତରେ ପଶିବ, ଏଟା ଗୋଟେ କ'ଣ ଗୋଟେ ନୂଆ କଥାଟା ପଶିଲା, ଏଇଟା କାହିଁକି ଗୋଟେ ମୋ ମୁଣ୍ଡକୁ ପଶୁଛି, ମୁଁ ଯାହା ଜାଣିଛି ସେଇଟା ଥାଉ ମୋତେ ଡିଷ୍ଟର୍ବ କରୁନି, ଏଟା ସ୍ପିରିଚୁଆଲଟା ଇଣ୍ଟେଲିଜେଣ୍ଟକୁ ଡିଷ୍ଟର୍ବ କରୁଛି। ମୁଁ ମୋର ଖାଉଥିଲି ପିଉଥିଲି ରହୁଥିଲି ଯେତେବେଳେ ଶୋଉଥିଲି ଯେତେବେଳେ ଯାହା କରୁଥିଲି ଇଏ ଗୋଟେ ଆସି ମୋତେ କହିଲେ ଏଟା କରିବନି ଲୋକ ସେଥିପାଇଁ କୁହନ୍ତିନି କାହିଁକି ଏକାଦଶୀରେ କ'ଣ ବାରଟା ମୋତେ କାହିଁକି ଉପସର୍ଗ ମନ ଖାଇଯାଉଥିଲା ମନ କେତେବେଳେ ଖାଉଥିଲା ନଅଟାରେ ଖାଉଥିଲା ମନକୁ ମିଳିଯାଉଥିଲା ମନ ମନ ତାର ଖୁସି ଦେହ ଖୁସି ସବୁ ଖୁସି ହେଉଥିଲା ପ୍ରଥମେ ବାରଟା ଆଚ୍ଛା ଦେଖ ଏକାଦଶୀ ଦିନ ବେଶୀ ପ୍ରସନ୍ନ ଆଚ୍ଛା ଏଇଟା ଖାଇଲେ ହବନି ସେଇଟା ଖାଇଲେ ହବନି କିନ୍ତୁ ମେଡିକାଲରେ ପଡ଼ିଲା ବେଳକୁ ମାସ ମାସ ଖାଉନ ଖାଲି ଇଞ୍ଜେକ୍ସନରେ ଚଳୁଛ ଗୋଟେ ଦିନ ପୁଣି ଖାଇବ ବାରଟା ବେଳକୁ ଏତେ ପ୍ରଶ୍ନ କାହିଁ କରାହଉଛି ସେଇଟା ସେ ବ୍ୟକ୍ତିର ନୁହେଁ କିଏ କରୁଛି ତା ବୁଦ୍ଧି ସେ ଗ୍ରହଣ କରୁନି ଏଗୁଡ଼ା କାହିଁକି ଗୋଟେ ନୂଆ ଆଇନ ଗୋଟେ କ'ଣ ଏମିତି ଖାଇବ ସେ ଯେ ଖାଇବ ଏଟା ଖାଇବ ତା ଖାଇବ ସ୍ପିରିଚୁଆଲ ଯେଉଁ ଶବ୍ଦଟା ଆଧ୍ୟାତ୍ମିକ ଜିନିଷ ଉଠିଲା ବେଳକୁ ଇଣ୍ଟେଲିଜେଣ୍ଟ ପୁରା ବୁଦ୍ଧିଟା କ'ଣ କରୁଛି ସେ ରିଭର୍ସନାଲ ମୁଡ୍ ତିଆରି କରୁଛି ତାକୁ ଶାନ୍ତ କରିବା ପାଇଁ ଆଚାର୍ଯ୍ୟମାନେ ଲଗେଇଲେ ଏସବୁ ଜିନିଷ ଆଉ କୃଷ୍ଣ କିଛି କହିଲେନି କୃଷ୍ଣ ତାଙ୍କର ଅଳ୍ପ ତତ୍ତ୍ୱ କହିଦେଇକି ପଳେଇଲେ କହିଲେ ମୁଁ ଆଙ୍କ ସାଙ୍ଗରେ ବଟର ବଟରେ ମୋର କିଛି ଲାଭ ଅଛି ମୋ ସକାଶ ସଖୀମାନଙ୍କ ସାଙ୍ଗରେ ରହିଲେ ମୋର କେତେ ଆନନ୍ଦ ଇଏ ଅଧ ଯିବୁ କ'ଣ ବୁଝେଇକି ଯିବି ଆଉ ସେତେବେଳେ ସେ ରାଧା ଭାବ ଧରିକି ଆଇଲେ ମହାପ୍ରଭୁ କହିଲେ ମୁଁ ଯଦି ପ୍ରିଚିଂ କରିବି ମୁଁ ଯଦି ଶାସ୍ତ୍ର ଲେଖିବି ମୁଁ ଏହା ଭାବିବି କିଛି ଆମ କଳିଯୁଗରେ ବେଷ୍ଟ ହେଲା ଏ ଲୋକଙ୍କୁ ସବୁଠୁ ଭଲ ହେଲା ହରିନାମ ନାମକୁ ଆଉ ପ୍ରକୃତରେ ହିଁ ଯଦି କୁହାଯିବ ସିଦ୍ଧାନ୍ତ ନାମ ସୃଷ୍ଟ ଗୁରୁଦେବ ଆମକୁ ସବୁବେଳେ ଗୋଟେ ଜିନିଷ ଶିଖେଇଛନ୍ତି ଆମେ ସବୁ ଏବେ ସବୁ ଡାଇଜେଷ୍ଟ କରିପାରୁଛୁ ବିଦେଶୀମାନେ ଯାହା କହିବେ ଗୁରୁଦେବ ଉତ୍ତର ଦେଇଦେବେ ସାଙ୍ଗେ ସାଙ୍ଗେ ଆମେ ଆମେ ଯାହା କହିବୁ ବିରକ୍ତ ହେବେ ତୁମେ ଗୋଟେ ଏତେ ପ୍ରଶ୍ନ କ'ଣ ପଚାରୁଛ ଭାରତୀୟ ଲୋକ ତୁମେ ଏତେ ପ୍ରଶ୍ନ କ'ଣ ପଚାରୁଛ ସେମାନେ ବିଦେଶୀ ଲୋକ ତାଙ୍କର ସବୁ ତାଙ୍କ ଦେଶରେ ଗୋଟେ ନାହିଁ ସେମାନେ ବେଳକୁ ଜାଣିନାହାନ୍ତି ସେମାନେ ପ୍ରଶ୍ନ କରିବ ତୁମେ ଠିକଣା ନାମ କର ସବୁ ତୁମକୁ କେବଳ ଗୋଟେ କଥା କୁହନ୍ତି ଆମକୁ ଆଉ ଠିକଣା ନାମ କର ସବୁ ଦେଶ ତୁମେ ଜାଣିପାରିବ କିନ୍ତୁ କ'ଣ କେତେ ନାମ କଲେ ତାର ଆସିବ ଯେ ନାମ ତ କିଛି ନାହିଁ ନାମ ମାଳ ଧରିଲା ବେଳେ ତାର ହଜାର ତା ମୁଣ୍ଡରେ ପଶୁଛି ସେ କ'ଣ ତା ସନ୍ଦେହ କ'ଣ ଯିବ ସେଥିପାଇଁ ଆଚାର୍ଯ୍ୟମାନେ ଆହୁରି ଦୟାଳୁ ହେଲେ ଆଚାର୍ଯ୍ୟମାନେ ଚିନ୍ତା କଲେ ଯଦି ଭଗବାନଙ୍କର ଜୀବକୁ ଉଦ୍ଧାର କରିବାର ନଥିଲା ତ ପୁଣି ଆସିକି ସବୁ ଗୀତା କହିଲେ ଭାଗବତ କହିଲେ ଏଇ ଏଇ ବ୍ରହ୍ମାଣ୍ଡର ବି ଲୀଳା କରିକି ଗଲେ ଆଚାର୍ଯ୍ୟମାନେ କ'ଣ କରନ୍ତି ତାଙ୍କ ନିଜ ଇଚ୍ଛାରେ ଏ ଜଗତକୁ ଆସନ୍ତି ଜୀବର ଦୁଃଖ ଦେଖିକି କିମ୍ବା ଭଗବାନ ତାଙ୍କୁ ବେଳେବେଳେ ପଠାନ୍ତି ଭଗବାନ ସିନା ଆନନ୍ଦ ସ୍ୱରୂପ କିନ୍ତୁ ଜୀବର ଦୁଃଖଟା ତାଙ୍କୁ ସ୍ପର୍ଶ କରିପାରୁନି ଜୀବକୁ ସାହାଯ୍ୟ କରିବା ପାଇଁ ଆଚାର୍ଯ୍ୟଙ୍କୁ ପଠାଉଛନ୍ତି ଆପଣ ଯାଆନ୍ତି ଏ ତୁମେମାନେ ଯାଅ ରଚନା କର ତେଣୁ ଜୀବ ଯେଉଁ ଭାଷାରେ ବୁଝିପାରିବ ଯେଭଳି ବୁଝିପାରିବ ତା ସ୍ଥିତି ନେଇକି ତା ସ୍ଥିତିଟା କ'ଣ ସେ ଗୋଟେ ନାରୀ କି ସେ ଗୋଟେ ପୁରୁଷ ସେ ଗୋଟେ ବ୍ରହ୍ମଚାରୀ ସେ କ'ଣ କରିବା ଦରକାର ତାର ଧର୍ମ କ'ଣ ଶାସ୍ତ୍ରରେ କେଉଁଠି ଅଛି ଆଚାର୍ଯ୍ୟମାନେ ତାଙ୍କର ଯାହା କୁହନ୍ତି କେତେ ଅମୂଲ୍ୟ ସମୟକୁ ଏ ଜୀବ ଗୋସ୍ୱାମୀଙ୍କ କଥା ମୁଁ ସବୁବେଳେ ଚିନ୍ତା କରେ ସେ ଯେମିତି ଏତେ ଏକ ନମ୍ବର ସ୍କଲାର ଯେତେବେଳେ ତାଙ୍କଠୁ ଗୋଟେ ସନ୍ଦର୍ଭ ଖୋଲିବ ଗୋଟେ ଟୀକା ଖୋଲିବ ସେ ପୁରାଣ ଛାଡ଼ କେଉଁ ପୁରାଣରେ କ'ଣ ଅଛି ସବୁବେଳେ କେମିତି ସେ ଜାଣନ୍ତି ଏଇ ପୁରାଣରେ ଏଇଟା ଅଛି ଏ ପୁରାଣରେ ଏଇଟା ଅଛି ଏ ପୁରାଣରେ ଏଇଟା ଅଛି ଫଟାଫଟ ଫଟାଫଟ ଆଣି ସବୁ ଟୀକାରେ ରଚନା କରୁଛନ୍ତି ତାଙ୍କର କ'ଣ ଦରକାର ଥିଲା କ'ଣ ଆବଶ୍ୟକ ନା ଭଗବତ ଶକ୍ତି କାରଣ ଭଗବାନ ଚାହୁଁଛନ୍ତି ଗୋଟେ ଜୀବକୁ ସାହାଯ୍ୟ କରି ସନ୍ଦେହ ଘେରରେ ପଡ଼ିଯାଇଛି ତେଣୁ ଅର୍ଜୁନ ସେହିଭଳି ଭଗବାନ ବର୍ତ୍ତମାନ ଅଲଗା ମତକୁ ବର୍ତ୍ତମାନ ସ୍ଥାପନ କରୁଛନ୍ତି ଯଦି ତୁମେ ଭାବୁଛ ଯେ ଆତ୍ମା ମରି ସବୁବେଳେ ଜନ୍ମ ହେଇକି ମୃତ୍ୟୁ ହେଉଛି ବା କ୍ଷଣ କ୍ଷଣରେ ତାର ମୃତ୍ୟୁ ହୋଇ ତଥାପି ତାର ଦୁଃଖ କରିବାର ନାହିଁ ଶରୀର ନଷ୍ଟ ହବ ଆତ୍ମା ବି ନଷ୍ଟ ହବ ଦୁଃଖ କରିବା କ'ଣ ଦରକାର ତାତ୍ପର୍ଯ୍ୟ ଭାବାର୍ଥ ବରାବର ଗୋଟିଏ ଶ୍ରେଣୀରେ ଦାର୍ଶନିକ ଅଛନ୍ତି ଏଇ ଆସିଲେ ପ୍ରପଦ ଏଇଟା ପ୍ରଦୀପ ଦର୍ଶନ ଟିକା କହୁଛନ୍ତି ଯେଉଁମାନେ ପ୍ରାୟ ବୌଦ୍ଧମାନଙ୍କର ସଦୃଶ ଅଟନ୍ତି ଶରୀର ବ୍ୟତୀତ ଆତ୍ମା ଯେ ଅଛି ସେମାନେ ଏକଥା ବିଶ୍ୱାସ କରନ୍ତି ନାହିଁ ସେମାନେ ଶରୀର କିମ୍ବା ଆତ୍ମା ବୋଲି ଭାବନ୍ତି ଯେତେବେଳେ ଭଗବାନ ଭଗବତ ଗୀତା କହିଲେ ଏଥିରୁ ଜଣାଯାଏ ଯେ ସେମାନେ ଏ ପ୍ରକାର ଦାର୍ଶନିକ ଥିଲେ ସେମାନେ ଲୋକାୟତିକ ଏବଂ ବୈଭାଷିକ ନାମରେ ପରିଚିତ ଭଗବାନ ସେମାନଙ୍କୁ ଧରେଇ ଦେଉଛନ୍ତି କାରଣ ଭଗବାନ ଜାଣନ୍ତି ନାହିଁ ଜଗତରେ କେତେ ପ୍ରକାର ମତ ଚାଲିଛି ସେମାନେ ଆତ୍ମାକୁ ମାନନ୍ତିନି ସେମାନେ ଭାବନ୍ତି ଶରୀର ହେଉଛି ଆତ୍ମା ଏଇଟା କ୍ଷଣ କ୍ଷଣ ବଢ଼ୁଛି ପୁଣି ବିନାଶ ବି ହେଉଛି ଭଗବାନ କହିଲେ ଯେ ତାଙ୍କ ମତକୁ ତୁମେ ମାନୁଛ ବି ଦୁଃଖ କରିବାର ନାହିଁ କାରଣ ଯେଉଁଟା ନଷ୍ଟ ହବ ତା ପାଇଁ ଦୁଃଖ କାହିଁକି କରୁଛ ଅଡ଼ୁଛ ଯୁଦ୍ଧ କର ଏ ବଳ ବିଧ୍ୱଂସଙ୍କର ଟୀକାଙ୍କୁ ତଥାପି ମନୁଷ୍ୟ ତତ୍ ବିଶିଷ୍ଟ ଭୂମ୍ୟାଧିଭୂତ ଚତୁଷ୍ଟ ତାମ୍ବୁଲ ରାଗବତ ମଦଶକ୍ତିବତ ଚୈତନ୍ୟ ଉପପାଦ୍ୟତେ ଯେଉଁ ନାସ୍ତିକମାନେ ବା ବୌଦ୍ଧମାନେ ଏମାନଙ୍କ ମତରେ ଭୂତ ଚତୁଷ୍ଟ ସମାବେଶରେ ଶକ୍ତିର ସଞ୍ଚାରରେ ଚୈତନ୍ୟ ଉତ୍ପନ୍ନ ହୁଏ ଏଇଟା ଏଇ ଯେଉଁ କହିଲେ ବିଶିଷ୍ଟ ଭୂମାଦ୍ୟ ଚତୁଷ୍ଟ ମାନେ କ'ଣ ଭୂମି ଆମ 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 ତତ୍ତ୍ୱ କ'ଣ ଆତ୍ମା ଅଲଗା ପଞ୍ଚଭୂତ ଅଲଗା। ତାଙ୍କର ମତ କଣ ନା, ଏ ପଞ୍ଚଭୂତ ହିଁ ଚୈତନ୍ୟ ତିଆରି କରୁଛୁ। କାର ବୋଧମାନଙ୍କର ମତ, ଏଇଟାକୁ ସେ ବଳଦେବୀ ଦର୍ଶନ କହୁଛି, କାରଣ ସେ ସବୁ ଦାର୍ଶନିକ ଥିଲେ ନା। ଆମର କଣ ଜ୍ଞାନ କିଛି ଜାଣିଛେ ଆମେ, ସେମାନେ ସବୁ ଶାସ୍ତ୍ର ଭିତରେ ଯେଉଁ ଜୀବ ଗୋସ୍ୱାମୀ ବ୍ୟାସଦେବଙ୍କ ପରେ ସେ ଗଣେଶ କଲାର ଓ ଯିଏକି ନିଜ ରଚିତ ଶ୍ଳୋକ ସବୁ ସଂସ୍କୃତରେ କେତେବେଳେ ସମୟ କଣ ସେ ଜନ କରୁଥିଲେ, କେମିତି କଣ ନ ରଚନା କରୁଛନ୍ତି ସେମାନେ ସବୁ, ତା ସନ୍ଦର୍ଭ ଯେ ପଡ଼ିବ ପାଗଳ ହେଇଯିବ। ଏଇ ବଳଦେବୀ ଦର୍ଶନଙ୍କ ଯେଉଁ ବୈଷ୍ଣବ ଦର୍ଶନ ଯାହା ସବୁ ରଚନା, କେତେ କୁଆଡ଼େ ତାଙ୍କର ଭଗବାନଙ୍କର ଶକ୍ତି ପାଇଛନ୍ତି, ଏଠି ସେ କଥା ସେ କହୁଛନ୍ତି। ତାଦୃଶ ଚତୁର୍ଷ୍ଟୟ ଭୂତ ଦେହ ହେବ ଆତ୍ମାସ ସ୍ଥିର ପ୍ରତିକ୍ଷଣ ପରିମାଣ ଉତ୍ପତ୍ତି ବିନାଶ ଯୋଗୀତି ଲୋକ ପ୍ରତ୍ୟକ୍ଷଶୀଳମିତି। ଏ ଭୂତ ଚତୁର୍ଷ୍ଟୟ ଚୈତନ୍ୟ ତିଆରି କରନ୍ତି, ଏଟା ପ୍ରତିକ୍ଷଣରେ ବଢୁଛି ଆଉ କମୁଛି, କ୍ଷୟ ହେଉଛି। ତେଣୁ ଆତ୍ମା ବୋଲି ସ୍ୱତନ୍ତ୍ର ଅସ୍ତିତ୍ୱ କିଛି ନାହିଁ ବୁଦ୍ଧମାନଙ୍କର ମତରେ। ଭଗବାନ କହୁଛନ୍ତି ତୁମେ ସେଇ ମତଟାକୁ ମାନୁଛ, ଦୁଃଖ କରିବାର ନାହିଁ, ଏଟା ତ ବିନାଶ ହବ। ସେ କହୁଛନ୍ତି ଯେମିତି ତାମ୍ବୁଳ ଖଦିର ଚୂର୍ଣ୍ଣ, ତାମ୍ବୁଳ ତାମ୍ବୁଳ ମାନେ କଣ, ଏ ଯୋଉ ପାନ, ଖଦିର ଖଇର ଆଉ ଚୂର୍ଣ୍ଣ, ଏଇଟା ମିଶିଗଲେ ରକ୍ତ, ଏଇ ଯୋଉ ପାନ ଗୁଡା ଖାଆନ୍ତିନି, ପାନ ଆଗରୁ ପାନ ମାନନ୍ତିନି, ଚୂର୍ଣ୍ଣ ମାରିଦେବେ ତାପରେ ଖଇର ପକେଇବେ, ଖଇର ଆଗରୁ ଖାଉଥିଲେ ନା, ଖଇର ଚୂର୍ଣ୍ଣ ପାନ, ଏଇଟା ମିଶିଗଲା ବେଳକୁ ରକ୍ତିମ ହେଇଯାଉଛି, ମିଶିଗଲେ ରକ୍ତିମ ହେଇଗଲା। ତ ଏ ଯେମିତି ହଉଛି ରକ୍ତିମ, ସେଭଳି ତାଙ୍କର ମତ ହେଲା ଏଇ ପଞ୍ଚଭୂତ ମିଶିଗଲା ବେଳକୁ ଆତ୍ମା ହେଉଛି, ବୌଦ୍ଧମାନଙ୍କର ମତ ଏହା। ଏ ତାଙ୍କ ଦାର୍ଶନିକ ଜିନିଷ ସେ ସବୁ ଜାଣିଛନ୍ତି ଆଉ କହୁଛନ୍ତି। ମଦ ଯେପରି ଉଦରରେ ପ୍ରବେଶ କଲେ ମତ ହେଇଯାଏ, ମଦଟା ଯେମିତି ଗୋଟେ ମଦ ଜଣା ପାଉଛି, ସେଟା ଉଦରରେ ପ୍ରବେଶ କଲା ବେଳକୁ ସେ ମତ ସେ ପାଗଳ ହେଇଯାଉଛି, ସେଭଳି ଭୂତ ଚତୁର୍ଷ୍ଟୟ ଇଏ ମିଳିତ ହେଇଗଲେ ଚୈତନ୍ୟ ହେଇଯାଉଛି, ହେଉଛି ବୌଦ୍ଧଙ୍କର ମତ, ଲୋକାୟତ ବୈଭାଷିକ ମାନଙ୍କର ମତ। ଯାହା ପ୍ରପାତ କହିଲେ ଏଇଟା ବଳଦେବୀ ଦର୍ଶନ ସେଇଟା ରଚନା କରୁଛି। ମଦଟା ଉଦର ଭିତରୁ ଗଲା ବେଳକୁ ସେ ଗୋଟେ ଲୋକଟା କଣ କରୁଛି, ମଦ ମତ କରିଦେଉଛି। ସେଭଳିଆ ଆଙ୍କର କହିବା କଥା, ଏଇ ଚତୁର୍ଷ ଭୂତ ଗୁଡାକ ମିଶିଗଲା ବେଳକୁ, ଯେ ପଞ୍ଚଭୂତ ମିଶିଗଲା ବେଳକୁ ଏ ଚୈତନ୍ୟ ଉତ୍ପନ୍ନ କରୁଛି, ଯେମିତି ତାମ୍ବୁଳ ଖଦିର ଆଉ କଣ ରହିଲା ଚୂନ, ଏ ତିନିଟା ମିଶିଗଲା ବେଳକୁ ରକ୍ତିମା ହେଇଯାଉଛି। ତାଙ୍କ ମତ ହେଲା ଏଇଆ, ଲୋକାୟତି କାହା ମନ୍ୟନ୍ତେ ଦେହାତ୍ ଭିନ୍ନ ବିଜ୍ଞାନ ସ୍ୱରୂପ ଆତ୍ମା ପ୍ରତିକ୍ଷଣ ବିନାଶିତ ବିନାଶତି ବୈଭାଷିକା ଦୈ ବୌଦ୍ଧା ବଦନ୍ତି। ପ୍ରବଦ ଏଟାକୁ ରଚନା କରେ, ବୌଦ୍ଧମାନେ ଏଟାକୁ କୁହନ୍ତି, ସେ ପ୍ରବଦ ଏଟା କହୁଛନ୍ତି ନା। ଭଗବାନ ଶ୍ରୀକୃଷ୍ଣଙ୍କର ଭଗବାନ ଶ୍ରୀକୃଷ୍ଣଙ୍କର ଭଗବତ ଗୀତାରୁ ଭଗବତ ଗୀତା କହିଲେ ଏଥିରୁ ଜଣାଯାଉଛି ଯେ ଯେତେବେଳେ ଏ ପ୍ରକାର ସେତେବେଳେ ଏ ପ୍ରକାର ଦାର୍ଶନିକ ଥିଲେ ସେମାନେ ଲୋକୟାତିକ ଏବଂ ବୈଭାଷିକ ନାମରେ ପରିଚିତ ଥିଲେ। ଏମାନଙ୍କର ମତ ହେଲା କେତେକ ଭୌତିକ ସମିଶ୍ରଣର ପରିପକ୍ୱ ଅବସ୍ଥାରେ ଜୀବନ ଶକ୍ତି ବା ଆତ୍ମାର ସଞ୍ଚାର ହୁଏ। ତାଙ୍କ ଯୁକ୍ତି ବି ଅକାଟ୍ୟ, ତାଙ୍କୁ ବୁଝିବ କ'ଣ, ଯଦି ଆତ୍ମା ଅଛି ଦେହଟା ନଷ୍ଟ ହେଇଗଲେ ଦେହଟାକୁ ନଷ୍ଟ କରିଦେବ, ଆତ୍ମାର ସ୍ୱତନ୍ତ୍ର ଅସ୍ତିତ୍ୱ ଦେଖାଅ। ତେଣୁ ସେ କହିବା କଥା କ'ଣ, ଦେହଟା ମିଶିଗଲା ବେଳକୁ ପଞ୍ଚଭୂତ ମିଶିଗଲା ବେଳକୁ ସେଇଟା ତ ଆତ୍ମା ହଉ, ଯେମିତି ତାମ୍ବୁଳ ଖଦିର ଚୂନ ମିଶିଲା ବେଳକୁ ରକ୍ତିମା ହଉଛି, ମଦ ଉଦରକୁ ଗଲା ବେଳକୁ ମତତା ଶକ୍ତି ଆସୁଛି, ସେଭଳି ଏଇଟା ମିଶିଲା ବେଳକୁ ଚୈତନ୍ୟ ହଉଛି। ଭଗବାନ କହିଲେ ତାଙ୍କ ମତକୁ ଅର୍ଜୁନ ତୁମେ ମାନୁଛ, ଏଇ ସନ୍ଦେହ କଥା ପଡ଼ିଥିଲେ ନା, ତୁମେ ତାଙ୍କ ମତକୁ ହିଁ ମାନୁ, କାହା ଭଗବାନ ଛାଡ଼ୁନାହାନ୍ତି ଅର୍ଜୁନଙ୍କୁ। ଆତ୍ମା ବିଷୟରେ ବୁଝିବା ପାଇଁ ଲୌକିକ ମତ, ଦାର୍ଶନିକ ମତ, ତାତ୍ତ୍ୱିକ ମତ, ଶାସ୍ତ୍ର ମତ, ଯେତେ ପ୍ରକାର ଯୁକ୍ତି ସବୁ ସବୁକୁ ଭଗବାନ ସ୍ଥାପନ କରିଦେଇଛନ୍ତି, ଆଉ ଅନ୍ୟ ମତକୁ ଦେଇକି ଖଣ୍ଡନ କରିଛନ୍ତି। କାରଣ ଏଇଟା ବେସିକ୍ ଜିନିଷ, ଆମେ ଶରୀର ନୁହଁ, ଆମେ ହେଉଛେ ଜୀବାତ୍ମା, ଶରୀରର ଯେକୌଣସି ପ୍ରକାର ଲାଭ କ୍ଷତି ସହିତ ଜୀବାତ୍ମାର କିଛି ସମ୍ବନ୍ଧ ନାହିଁ, ଏଇଟାକୁ ପ୍ରତିପାଦ କରିବାକୁ ଚାହୁଁଛୁ। ତେଣୁ ଆତ୍ମଧର୍ମ ଉପରେ ଯିଏ ପ୍ରତିଷ୍ଠିତ ସେ ଆତ୍ମଧର୍ମର କର୍ମ କରିବା ଦରକାର, ତୁମେ ଯୁଦ୍ଧ କରିବା ଦରକାର। ପ୍ରଭୁଙ୍କର ସେ କଥା ହିଁ କହୁଛନ୍ତି, ଏମାନଙ୍କର ମତ ହେଲା ଭୌତିକ ସମିଶ୍ରଣର ପରିପକ୍ୱ ଅବସ୍ଥାରେ ଜୀବନ ଶକ୍ତି ବା ଆତ୍ମାର ସଞ୍ଚାର ହୁଏ। ଆଧୁନିକ ଭୂତ ବିଜ୍ଞାନୀ ଏବଂ ଭୌତିକ ଦର୍ଶନଗଣ ମଧ୍ୟ ଏହି ପ୍ରକାର ଭାବନ୍ତି। ସେମାନଙ୍କ ମତ ଅନୁଯାୟୀ ଏ ଶରୀର ହେଉଛି କେତେକ ଭୌତିକ ବସ୍ତୁର ସମିଶ୍ରଣ, ଏକ ନିର୍ଦ୍ଦିଷ୍ଟ ସ୍ତରରେ ଭୌତିକ ଓ ରାସାୟନିକ କ୍ରିୟା ପ୍ରତିକ୍ରିୟା ଯୋଗୁଁ ଜୀବନ ଶକ୍ତି ବୃଦ୍ଧି ଲାଭ କରେ। ଏସବୁ ମିଶିଗଲା ବେଳକୁ ଜୀବନ ଶକ୍ତିଟା ଆସୁଛି, ବୈଜ୍ଞାନିକ ମାନେ ଏଇଟା ମାନୁଛନ୍ତି, ବୁଦ୍ଧଙ୍କର ମତଟା ଆତ୍ମକୁ ସେମାନେ ମାନୁନାହାନ୍ତି, ସ୍ୱତନ୍ତ୍ର ବୋଲି ଆତ୍ମକୁ ମାନୁନାହାନ୍ତି। ଏ ଦର୍ଶନର ମତବାଦ ଉପରେ ମନୁଷ୍ୟର ସରଚନା ବିଜ୍ଞାନ ସେମାନେ ଗଢ଼ିଛନ୍ତି। ଆଜିକାଲି ଆମେରିକାରେ ଅନେକ ମିଥ୍ୟା ଧର୍ମଧ୍ୱଜାଧାରୀ ଧର୍ମ ପ୍ରଚାରକ ଦେଖା ଦେଇଛନ୍ତି, ସେମାନେ ଯେଉଁମାନେ ଏହି ଦାର୍ଶନିକ ମତବାଦ ତଥା ଶୂନ୍ୟବାଦ ସମ୍ବନ୍ଧୀ ଅଭକ୍ତ ବୌଦ୍ଧ ମତବାଦକୁ ଗ୍ରହଣ କରିଛନ୍ତି। ଏଇଟା ବେଶୀ ବିଦେଶରେ ସବୁ ପ୍ରଚାର ନା, ବୈଜ୍ଞାନିକ ମାନେ ଏଇ ଜିନିଷଟା ମାନିବେ ସବୁ। ସରର କଥା ଗୁଡ଼ା ତୁମେ କହିଲା ମାନେ ଭାରି ଭାରି ବଢ଼ିଆ, ଲୋକମାନେ ଭାରି ଭଲ ପାଇବେ ନା। ଆତ୍ମା ଫାତ୍ମାଙ୍କ କଥା କହିଲେ ଠାକୁରଙ୍କୁ ଏକଥା କହିବନି, ଶରୀରଟାକୁ ପ୍ରାୟୋରିଟି ଦବ, ଆତ୍ମାଟାକୁ ସେକେଣ୍ଡରେ କରିବ ତାଙ୍କ ଲୋକ ଭଲ ପାଇବେ। ଶରୀରଟାକୁ ପ୍ରାୟୋରିଟି ଦବ, ଶରୀରଟା କେମିତି ଭଲରେ ରହିବ, କେମିତି ଭଲରେ ଚଳିବ, ସ୍ତ୍ରୀ ପୁତ୍ର କନ୍ୟା କେମିତି ଭଲରେ ରହିବେ, ଟଙ୍କା ପଇସା କେମିତି ଆସିବ, ଏଇ କଥା କହିଲେ ଲୋକ ଆଉ ଏଇଟା କେମିତି ହବ। ଠାକୁରଙ୍କୁ ଧର ସମୟ ଯେତିକି ମିଳୁ ତୁମେ ଠାକୁରଙ୍କୁ ଡାକ, ଠାକୁର କ'ଣ କହିଛନ୍ତି ଚବିଶ ଘଣ୍ଟା ତାଙ୍କୁ ଡାକିବା ପାଇଁ, କିନ୍ତୁ ଭଗବାନ କହିଛନ୍ତି କର୍ମ କର୍ମ, ଏଇଗୁଡ଼ା କହିଲେ ଲୋକ ତୁମକୁ ଭଲ ପାଏ। ପ୍ରାୟୋରିଟିଟା ସବୁବେଳେ କାହାକୁ ଦେଉଥିବ, ପ୍ରାଧାନ୍ୟତା ଦେଉଥିବ କାହାକୁ, ଶରୀର ସୁଖକୁ। କାରଣ ଲୋକଙ୍କର ତାତ୍ପର୍ଯ୍ୟ କ'ଣ, ଧର୍ମ କରିବ ସୁଖ ପାଇଁ, ଦେହ ସୁଖ ପାଇଁ। ଦେହ ସୁଖ ଯଦି ମିଳିବନି ଯଦି ଲାଭ ହବନି, ଧର୍ମ କରି ଲାଭ କ'ଣ? ଆଉ ସେଥିପାଇଁ ଏତେ ପ୍ରକାର ବାବା ଏତେ ପ୍ରକାର ଧର୍ମ ସେ ଜଗତରେ ତିଆରି ହେଲା, କ'ଣ କରିବେ ସେମାନଙ୍କର, ତାଙ୍କର ପ୍ରଫିଟ୍ ପାଇଁ ଆସୁଛନ୍ତି କେବଳ। ଏଇ ମତଟାକୁ ଲୋକମାନେ ଗ୍ରହଣ କରିବେ, ୟା ତୁମେ ଫାଷ୍ଟ ପ୍ରାୟୋରି। ଆମର କ'ଣ ଫାଷ୍ଟ ପ୍ରାୟୋରିଟି ହେଲା ଆତ୍ମା ଭଗବାନ, ଆମର ଏଇ ପନ୍ଥାକୁ ଆସିଲା ମାନେ କ'ଣ ଆଗେ ଭଗବାନ ପାଇଁ ସବୁ କରିବାକୁ ପଡ଼ିବ। ଦେହ କଥାଟା ପ୍ରଥମରୁ ଛାଡ଼ିବ, ତିଲକମାର ତାଙ୍କର କ'ଣ, ତୁମେ ଯାହା କରୁଛ କର, କିଛି କିଛି ଚେଞ୍ଜ କରିବା ଦରକାର, ଯେଉଁ ଡ୍ରେସ୍ ପିନ୍ଧ ପିନ୍ଧ, ଯେମିତି ଯେଉଁଠି ଯାଉଛ ହଉ, ଯାହା କରୁଛ କର। ଆମର ପ୍ରଥମ ଆସିଲା ମାନେ ଦେହକୁ ଆଗେ ନେଗ୍ଲେକ୍ଟ କରିବାକୁ ପଡ଼ିବ, ସେଇଟା ତ ବଡ଼ କଷ୍ଟ। ଏଇଟା ଖାଇବୁନୁ, ସେଟା ଖାଇବୁନୁ, ଉପବାସ ରହିବୁ, ତିଳକ କରିବୁ, ମାଳି କରିବୁ, ଜପ କରିବୁ, ଏସବୁ ଧନ୍ଦା କ'ଣ ଏତେ? ଏସବୁ କ'ଣ ଦେହ ସୁଖରେ ବାଧା। ସେଥିପାଇଁ ଆମେ କେବେ ଆଶା କରିବାନି ଯେ ସବୁ ଲୋକମାନେ ମତକୁ ଗ୍ରହଣ କରିବେ ବୋଲି। ସେଥିରେ ଭକ୍ତିଧାନ ଠାକୁର ପ୍ରଭୁଜୀ ମହାରାଜ କୁହନ୍ତି, ଜଗତରେ ସବୁ ଲୋକମାନେ ଅନ୍ୟ ଲୋକମାନେ ଭଜନ କରୁନାହାନ୍ତି ଦେଖି କେବେ ନିରାଶ ହବନି। ଜଗତରେ ଲୋକମାନେ ଭଜନ କରୁନାହାନ୍ତି ଏଇଟା ଏବେ କେବେ ନିରାଶ ହବନି, ଏଇଟା ସମସ୍ତେ କରିପାରିବେ। ଭଜନ ପଥକୁ ଆସିକି ଲୋକ ଭଜନ କରିପାରୁନାହାନ୍ତି, ଆଉ ଆଉ ସାଧାରଣ ଲୋକ କ'ଣ ଭଜନ କରିବେ? ଯାହାର ଯେତିକି ସ୍ୱୀକୃତି ଅଛି, ପୂର୍ବ ସ୍ୱୀକୃତି ଯାହାର ଥିବ, ସତ୍ସଙ୍ଗ ଲମ୍ବତ ପୁମାନ ସଞ୍ଜିତ ପୂର୍ବ ସ୍ୱୀକୃତି, ପୂର୍ବ ସ୍ୱୀକୃତି ହିସାବରେ ସେ ଆସିବ। ଆସିଲେ ତାର ଯଦି ଏଠି ଅପରାଧ ନ କରିକି ସ୍ୱୀକୃତି ବଢ଼େଇଦେଲା, ତାର ଭୋଜନ କରିବ। ଆମେ କେବେ ଆଶା କରିବାନି ଯେ ଜଗତଟା ପୁରା ଏମିତି ପରିବର୍ତ୍ତନ ହେଇଯିବ ବୋଲି। ଭଗବାନ ଥିଲାବେଳେ ଦେବତା ଅସୁର ଅଛନ୍ତି, ପ୍ରଭୁ ଥିଲାବେଳେ ଦେବତା ଅସୁର ଅଛନ୍ତି, ପ୍ରଭୁ ମିଡିଏଟର କରନ୍ତି, ସମୁଦ୍ର ମଥନ ମିଡିଏଟର କିଏ କରୁଥିଲେ? କାହିଁ ଭଗବାନ କାହିଁ ରଖିଲେ, କାହିଁ କହିଲେ ଅସୁର ଏଇଠି କାହିଁ ରହିବ ଅସୁର? ଭଗବାନ ଦେବତା ସମୁଦ୍ର ଦେବତା କାହିଁ କରିଦେଲେ? ପ୍ରଭୁ ଥିଲାବେଳେ ଏ ଜଗତରେ ଲୀଳା ଚାଲିଛି, ଜଗତରେ ଏଇଟା ରହିବ। କିନ୍ତୁ ଆମେ ଆମର କର୍ତ୍ତବ୍ୟ କରିବା, ଆମେ ଆଶା କରିବା, ଆମର କାର୍ଯ୍ୟ ହେଲା ଯେମିତି ଫେରିବାଲା ଫେରିବାଲା ଯାଉଛି ନା, ମୁଁ ସବୁବେଳେ ଉଦାହରଣ ଦିଏ, ଫେରିବାଲା ଯାଉଛି ଯେଉଁ ହରେକ ମାଲ ଫେରି ସବୁ ବିକନ୍ତି ଶାଢ଼ୀ ଫାଡ଼ି ଆଣିକି, ସେ ଡାକି ଡାକି ଯିବେ ନା, ଏ ସମ୍ବଲପୁର ଶାଢ଼ୀ ଆସିଛି, ଏହା ଆସିଛି, ତା ଆସିଛି, ତା କାମ ହେଲା ସେ ଡାକି ଡାକି ଯିବ। ସବୁ ଲୋକ କ'ଣ କିଣିବେ? କିଣିବ କିଏ? ଯାହା ତାର ପଇସା ଅଛି, ତାର ଦରକାର, ସେ କିଣିବ ନା, ସମସ୍ତେ କାହିଁ କିଣିବେ? କିନ୍ତୁ ସିଏ କ'ଣ ଡେଲି କ'ଣ ଏଇ ଫେରିବାଲାଙ୍କର ବିକ୍ରି ହେଉଛି? ଯେ ଭାବିଲେ କ'ଣ ଏଇଟା, ଯେଉଁ କ'ଣ ଏଇଟା ଖେଳଣା ଧରିକି ବୁଲୁଛନ୍ତି ମ, ଏ ବାଂଲାଦେଶରୁ ସବୁ ଆସୁନାହାନ୍ତି ହରେକ ମାଲବାଲା, ହଁ ତାଙ୍କର ସବୁଦିନ ବିକ୍ରି ହେଉଛି, ଆସି କାହିଁ ବୁଲୁଛନ୍ତି? ସେ ଜାଣିଛନ୍ତି ଯେଉଁଦିନ ହେଲେ ଲୋକଙ୍କର ଦରକାର ପଡ଼ିବ, ଏ ଗାଁରେ ହେଇନି ତ ଆଜି ବିନି ତ କାଲି ଲୋକଙ୍କର ଦରକାର ପଡ଼ିବ, ଯାହା ଦରକାର ପଡ଼ିବ ତାର କିଣିବ। ସେଟା ଆମର କାମ ହେଲା, ଆମେ ହରିନାମ କହିବା, ଲୋକଙ୍କୁ ଉପଦେଶ ଦେବା, ଯିଏ ତାର ଗ୍ରହଣ କରିବା ତା କରିବ। କିନ୍ତୁ କେବେ ଆଶା କରିବା ଉଚିତ ନୁହେଁ ଯେ ସମସ୍ତେ ହରିଭଜନ କରିବେ, ନାଇଁ ଭକ୍ତିଠାରୁ ମନା, ଜଗତର ସବୁ ଲୋକ ଯେ ସମସ୍ତେ ହରିଭଜନ କରୁନାହାନ୍ତି ବା ସମସ୍ତ କଥା ଲେଖିନାହାନ୍ତି, ଜଗତର ଲୋକମାନେ ହରିଭଜନ କରୁନାହାନ୍ତି ଏହା ଦେଖି କେବେ ନିରାଶ ହବନି। ଏଟା ସହଜ ପାଠଟା ନୁହେଁ ନା, ଏଟା ଆତ୍ମା କଥାଟା ନା। ସେ ଆଗେ ଆଗେ ତୁମେ ତୁମ ଗାଁରେ ହିଁ କୁହାଅ, ଯାହା ଖାଉଛ ଖାଅ, ଯାହା ଖାଉଛ ଖାଅ, ତୁମେ ଗୋଟେ ମାଳ ନେଇଯା, ଆସିବେନି ଲୋକ? ବୁଝିଲେ, ଯାହା ଖାଉଛ ଖାଅ, ତୁମେ ଯାହା କରୁଛ କର, କିଛି ଅସୁବିଧା ନାହିଁ, ଖାଲି ଠାକୁରଙ୍କୁ ଥରେ ମୁଣ୍ଡ ମାରିଦେବ, ନହେଲେ ଥରେ ଏଇ ଯେଉଁ କର୍ଣ୍ଣ ମନ୍ତ୍ର ଜିନିଷ କ'ଣ ନା, ଥରେ ଗୁରୁ ଆମ ଗୁରୁଦେବ କହିଛନ୍ତି ଥରେ ନାମ ନବ, ଥରେ ନାମ ନବ, ସେ କ'ଣ ନାମ ନେଉଛନ୍ତି ତାର ଶୋଇଲା, ସେ ଥରେ ନା ଯାହା ଖାଉଛ ଖାଅ। ସେ ଖାଇଲା ବେଳେ ଆଉ ଦେଖୁନି, ମୁଁ ସେ ଛୁଆଟି ବେଳେ ଦେଖିଛି, ସେ କେତେଟା ଅଛନ୍ତି ସବୁ ଖାଇଲା ବେଳେ ସେ ତାଙ୍କ ସେ ଭାତକୁ କାଢ଼ିବେ, ସେ ଯାହା ଆମିଷ କରୁଛି ତାକୁ କାଢ଼ିବେ, ସେ ରଖିବେ କେଉଁଠି କହିଲ, ଥାଳି କରି ରଖିଛି, ତାଙ୍କର ପାଣି ପାଣି ଧରିକି ଚଳୁ କରି ନା କ'ଣ ନା, ଏଇଟା ଗୁରୁଦେବ କହିଛନ୍ତି ଯାହା ଖାଇବ ଅର୍ପଣ କରିକି ଖାଇବ ଆଉ ଶୋଇଲା ଆଉ। ଆଉ ତୁମେ କହିବ ଘଣ୍ଟି ବଜା, ଭୋଗ ଲଗା, ତୁଳସୀ ଆଣେ, ସେ ଲୁଗା କପଡ଼ା କରି ରୋଷେଇ, ଏଗୁଡ଼ା ସବୁ କିଏ କରିବ? ଲୋକଙ୍କୁ ଦେହ ସୁଖ କଥା କହିବ, ସବୁ ଲୋକ ଯିଏ ଗ୍ରହଣ କରିବେ ତା କିଛି ମାନେ ନାହିଁ। ଲୋକମାନେ ଦେଖିବେ ଯେଉଁଟା ଦେହ ପାଇଁ ଭଲ, ତାଙ୍କର ଲସ୍ କିଛି ହଉନି, ମେଟେରିଆଲ କିଛି ଲସ୍ ହଉନି, ସେଇଟା ଗ୍ରହଣ କରିବେ। ତ ଭଗବାନ ବର୍ତ୍ତମାନ ଯୋଉ ଅଲଗା ମତଟା କହୁଛନ୍ତି ଅର୍ଜୁନଙ୍କ ସନ୍ଦେହକୁ ଦୂରଭୂତ କରିବା, ତୁମେ ଯଦି ବୌଦ୍ଧ ମତକୁ ସ୍ୱୀକାର କରୁଛ ସେ ଦୃଷ୍ଟିରୁ କିଛି କ୍ଷତି ନାହିଁ। ଯଦି ଆତ୍ମା ଭୂତ ଚତୁଷ୍ଟୟରେ ଆତ୍ମା ସୃଷ୍ଟି ହଉଛି ପୁଣି ଆତ୍ମା ବିନାଶ ହେଇଯିବ, ତାହେଲେ ଯୋଉଟା ସୃଷ୍ଟି ଆଉ ବିନାଶ ହବ ତା ପାଇଁ ତ ଦୁଃଖ କରୁଛ କାହିଁକି, ସେଟା ତ ବିନାଶ ହବ ହିଁ ହବ, ଆସିଏ ମରିଯିବେ ମରିଯିବେ କାହିଁକି ଚିନ୍ତା କରୁଛ, ଏଥର ତୁମ ଧର୍ମ ପାଳନ କର। ଯଦି ଅର୍ଜୁନ ବୈଭାଷିକ ଦର୍ଶନ ଅନୁଯାୟୀ ଆତ୍ମାର ଅସ୍ତିତ୍ୱ ସମ୍ବନ୍ଧରେ ବିଶ୍ୱାସ ନ କରନ୍ତି ତଥାପି ଦୁଃଖ କରିବାରେ କୌଣସି କାରଣ ନାହିଁ। ଆତ୍ମା ସୃଷ୍ଟି ହେଉଛି ବିନାଶ ହେଉଛି, ଆତ୍ମାକୁ ସ୍ୱତନ୍ତ୍ର ଅସ୍ତିତ୍ୱକୁ ତୁମେ ବିଶ୍ୱାସ କରୁନ ସେଥିରେ କି ଦୁଃଖ କରିବାର ନାହିଁ, କାହିଁକି ନା କେତେକ ରାସାୟନିକ ପଦାର୍ଥ ନଷ୍ଟ ହୋଇଗଲେ କେହି ଦୁଃଖ କରନ୍ତି ନାହିଁ। ଯଦି ଆତ୍ମା କିଛି ନାହିଁ, ଦେହଟା ଗୋଟେ କିଛି ରାସାୟନିକ ପଦାର୍ଥରୁ ସେ ମିଶିଗଲା ବେଳକୁ ଯେମିତି ତାମ୍ବୁଲ ଖଦିର ଚୂନ ମିଶିଗଲେ ରକ୍ତିମା ହେଇଛି, ସେଭଳିଆ ଏଇ ହାଡ଼ ମାଂସ ଏଗୁଡ଼ା ସବୁ ଲାଗିଗଲା, ସବୁ ଲାଗିଗଲା ଆତ୍ମା ହେଲା, ତାହେଲେ ଗୋଟେ ରାସାୟନିକ ପଦାର୍ଥଟା, ରାସାୟନିକ ପଦାର୍ଥ ନଷ୍ଟ ହେଲେ କ'ଣ କ୍ଷତି ହେଉଛି, ଦୁଃଖ କରିବା କ'ଣ ଦରକାର। ତୁମେ ଯେଉଁ ଦୃଷ୍ଟିରୁ ଯିବ, ଯେଉଁ ଯିଏ ଯେତେ ଚତୁର ହେଲେ ବି ମନେ ରଖିବା ଦରକାର ଭଗବାନ ସବୁ ପ୍ରଶ୍ନର ଉତ୍ତର ଦେଇଦେଇଛି। ବୌଦ୍ଧମାନଙ୍କର ମତ ହଉ, ସେ କେଉଁ କେତେ ବାବା ଆଜିକାଲି ତିଆରି ହେଇଛନ୍ତି, ତାଙ୍କ ଗୋଟେ ଗୋଟେ କଥା ସବୁ ଗୀତାରେ କଟି ପଳେଇବ, ଆଉ ବେଶୀ ତାଙ୍କ ଫିଲୋସଫି ଦରକାର ନାହିଁ। ଯିଏ ଗୀତା ସିଷ୍ଟମାଟିକାଲି ପଢ଼ିଛି, ଆଚାର୍ଯ୍ୟମାନଙ୍କ ଟୀକା ପଡ଼ିଛି, ସେ ଯେତେ ବଡ଼ ମତଟା ଆଣିଲେ 700 ଶ୍ଳୋକରେ ବିଶ୍ୱର ସମସ୍ତ ସିଦ୍ଧାନ୍ତ କାଟିବ, ଭାଗବତ ଦରକାର ନାହାନ୍ତି, ଭାଗବତ ହାୟର ଗ୍ରନ୍ଥ, ତାଙ୍କୁ ତ ଭାଗବତ ବିଜ୍ଞମାନଙ୍କର ମତକୁ କଟା ହବ, ଏ ମୂଢ଼ମାନଙ୍କର ମତକୁ କେବଳ ଏ ଗୀତାରେ କଟା ହେଇଯିବ, ସବୁ ବ୍ରହ୍ମବାଦୀମାନଙ୍କୁ କଟା ହବ, ଯିଏ ଯିଏ ଏମିତି କରା ହବ ତାକୁ ସବୁ କାଟିପୁଡ଼ି ଦିଆହବ। ଭଗବାନଙ୍କର ବାଣୀ ନା ଏଟା, ସର୍ବ ଉପନିବେଶ ଉପନିଷଦ ଗାବ ସବୁ ଉପନିଷଦ ସାର, ଏଇଟା ଭଗବାନଙ୍କର ସବୁ ଜିନିଷକୁ ଆଣିକି ପ୍ରଭୁତରେ ଦେଇଛନ୍ତି, ସିଦ୍ଧାନ୍ତରେ ଅଛି। ପକ୍ଷାନ୍ତରେ ଆଧୁନିକ ବିଜ୍ଞାନ ତଥା ବୈଜ୍ଞାନିକ ଯୁଦ୍ଧ କୌଶଳ ଶତ୍ରୁ ଉପରେ ବିଜୟ ହାସଲ ଲାଭ କରିବା ନିମିତ୍ତ ଅପର୍ଯ୍ୟାପ୍ତ ପରିମାଣ ରାସାୟନିକ ପଦାର୍ଥ ନଷ୍ଟ ହେଉଛି। ବୈଭାଷିକ ଦର୍ଶନ ଅନୁଯାୟୀ ଶରୀରର ବିନାଶ ସଙ୍ଗେ ସଙ୍ଗେ ତଥାକଥିତ ଆତ୍ମା ବିନଷ୍ଟ ହୋଇଯାଏ। ତେଣୁ ଯେକୌଣସି ଦିଗରୁ ବିଚାର କଲେ ଅର୍ଜୁନ ବୈଦିକ ମତ ଅନୁଯାୟୀ ଏକ ଅଣୁଆତ୍ମା ବୋଲି ଅଛି, ଏ ମତବାଦକୁ ଗ୍ରହଣ କରନ୍ତି କିମ୍ବା ଆତ୍ମାର ଅସ୍ତିତ୍ୱ ନାହିଁ ଏ ଅବୈଦିକ ମତବାଦକୁ ଗ୍ରହଣ କରନ୍ତି, ତାହେଲେ ବି ତାଙ୍କର ଦୁଃଖ କରିବାର କୌଣସି କାରଣ ନାହିଁ। ଭଗବାନ ଦୁଇଟା ପଏଣ୍ଟ କହିଲେ, ଯଦି ତୁମେ ବୈଦିକ ମତକୁ ମାନୁଛ ଆତ୍ମା ଅଛି, ତାହେଲେ ଆତ୍ମାର ବରଣ ନାହିଁ। ଆଗରୁ ମୁଁ କହିଦେଲି ଅଜୟ ନିତ୍ୟ ଶାଶ୍ୱତ ଏମ୍ ପୁରାଶ ପୁରାଣ ପୁରୁଷ, ଆତ୍ମା ଯଦି ମାନୁଛ ଆତ୍ମା ନିତ୍ୟ ବୋଲି ତାହେଲେ ଦୁଃଖ କରିବାର ନାହିଁ। ଆଚ୍ଛା, ଆତ୍ମାର ଅସ୍ତିତ୍ୱ ଯଦି ମାନୁନ ତା ବି ଦୁଃଖ କରିବାର ନାହିଁ, ସେଟା ଯଦି ରାସାୟନିକ ପଦାର୍ଥ ଶରୀରଟା ମିଶିଗଲେ ଆତ୍ମାଟା ହଉଛି, ତାହେଲେ ଏଟା ରାସାୟନିକ ପଦାର୍ଥ ନଷ୍ଟ ହେଲେ ଦୁଃଖ କାହିଁକି କରୁଛ, ଅବୈଦିକ ମତରେ ଦୁଃଖ କରିବାର ନାହିଁ କି ବୈଦିକ ମତରେ ଦୁଃଖ କରିବାର ନାହିଁ, ତାହେଲେ ତୁମେ କର୍ମ କର, ଯୁଦ୍ଧ କର। ଭଗବାନ ଏଇ ଏଇ ଶ୍ଳୋକରେ ଏଇ ହିଁ କହୁଛନ୍ତି, ଏହି ବର୍ତ୍ତମାତା ଅନୁସାରେ ପ୍ରତି ମୁହୂର୍ତ୍ତରେ ଜଡ଼ବସ୍ତୁ ଅସଂଖ୍ୟ ଜୀବ ସୃଷ୍ଟି ହେଉଛି ଏବଂ ପ୍ରତି ମୁହୂର୍ତ୍ତରେ ସେମାନଙ୍କ ମଧ୍ୟରୁ ଅନେକ ମରୁଛନ୍ତି, ଏଥିରେ ମଧ୍ୟ କିଛି ଦୁଃଖ କରିବାର ନାହିଁ। ବୈଜ୍ଞାନିକ ଏଇଟା କହୁଛେ ନା, ଆମ ଶରୀରରେ ସେଲ୍ସ ଗୁଡ଼ା ତିଆରି ହେଉଛନ୍ତି ମରିଯାଉଛନ୍ତି, ଆଜି ହଜାର ହଜାର ତିଆରି ହେଉଛନ୍ତି ମରିଯାଉଛନ୍ତି ପ୍ରତିଦିନ, ତାହେଲେ ଦୁଃଖ କରିବାର କ'ଣ ଅଛି, ଶରୀରଟା ବି ଦିନ ନଷ୍ଟ ହୋଇଯିବ, ଦୁଃଖ କରିବାର କ'ଣ ଅଛି। ଅବଶ୍ୟ ଏଦ୍ୱାରା ଅର୍ଜୁନ ଆତ୍ମାର ପୁନର୍ଜନ୍ମରେ ବାଧା ସୃଷ୍ଟି କରୁନାହାନ୍ତି, ତେଣୁ ତାଙ୍କର ପିତାମହ ଭୀଷ୍ମ ଓ ଦ୍ରୋଣ ଗୁରୁଙ୍କର ମୃତ୍ୟୁରେ ସେ ପାପକର୍ମ ପ୍ରତିକ୍ରିୟାରେ ଲିପ୍ତ ହେବେ ଏହି ଆଶଙ୍କା କରିବା ଉଚିତ ନାହିଁ। ତୁମେ ତ ତାଙ୍କୁ ଅର୍ଜୁନଙ୍କର କଥା କ'ଣ, ମୁଁ ଦୁଃଖଟା କରୁଛନ୍ତି ଶରୀର ନଷ୍ଟ ହୋଇଛି ବୋଲି, ଆତ୍ମାର ତ ପୁନର୍ଜନ୍ମର ବାଧା ସୃଷ୍ଟି କରୁନାହାନ୍ତି, ସେ ତ ଗର୍ଭକୁ ଯିବେନି, ସିଧା ପଳେଇଯିବେ କେଉଁଠିକି, ସ୍ୱର୍ଗକୁ, ଦୁଃଖ କରିବାରେ କ'ଣ କାରଣ ଅଛି। ସେଥିପାଇଁ ଭଗବାନ ଏଠି ସମ୍ବୋଧନ କରିଛନ୍ତି ମହାବାହୁ ଇଏ ଚକ୍ରପଦଙ୍କ ଟୀକା ମହାବାହୁ ଇତି ପରାକ୍ରମବତ୍ ପରାକ୍ରମବତ୍ କ୍ଷତ୍ରିୟ ତବ ତବ ତଦପି ଯୁଦ୍ଧ ଆବଶ୍ୟକମ୍ ସୁଧର୍ମ। ତୁମେ ମହାବାହୁ ନା ପରାକ୍ରମ ମାନଙ୍କ ଭଳି ତୁମର ସୁଧର୍ମ ଯୁଦ୍ଧ କରିବା ଆବଶ୍ୟକ, ଏପର୍ବତ ସେଟା ଲାଗିଛି ମହାବାହୁ ବୋଲି ସମ୍ବୋଧନ କରୁଛନ୍ତି। କାରଣ ଅତ୍ୟନ୍ତ ଏଇ ବୈଭାଷିକ ମତବାଦକୁ ଗ୍ରହଣ କରିବେ ନାହିଁ, କାରଣ ତାହା ବୈଦିକ ସିଦ୍ଧାନ୍ତକୁ ସ୍ୱୀକାର କରୁନାହିଁ। କ୍ଷେତ୍ର ହିସାବରେ ଅର୍ଜୁନ ବୈଦିକ ସଂସ୍କୃତି ବା ସଭ୍ୟତାର ଅନ୍ତର୍ଗତ ଏବଂ ତଦନୁସାରେ ସେ ବୈଦିକ ସିଦ୍ଧାନ୍ତକୁ ଗ୍ରହଣ କରିବା ଉଚିତ। ଭାବ ବୋଲି ସେମାନେ ଡାକିଲେ, ତୁମେ ଅବୈଦିକ ସିଦ୍ଧାନ୍ତକୁ କାହିଁକି ଗ୍ରହଣ କରୁଛ, ଆଉ କ୍ଷେତ୍ରରେ ଧର୍ମ ବି ସେୟା, ଏଠି ଚକ୍ରପାତ ତାଙ୍କ ଟୀକାରେ ଆଣି ଦେଇଛନ୍ତି, କ୍ଷେତ୍ରିୟାଣମ୍ ଅୟମ ଧର୍ମମ୍ ପ୍ରଜାପତି ବିନିର୍ମିତ ଭ୍ରାତାପି ଭ୍ରାତର ହନ୍ୟା ଅୟତି ଘୋର ତରସ୍ତତଃ। ଇଏ ବଡ଼ କଠୋର ଧର୍ମ କ୍ଷତ୍ରିୟ ଧର୍ମ, ଭାରି କଠୋର ଧର୍ମ। ପ୍ରଜାପତି ବିନିର୍ମିତମ ବ୍ରହ୍ମା ତିଆରି କରିଛନ୍ତି, କ୍ଷତ୍ରିୟମ ୟମ ଧର୍ମମ ପ୍ରଜାପତି ବିନିର୍ମିତମ ବ୍ରହ୍ମା ତିଆରି କରିଛନ୍ତି କ୍ଷତ୍ରିୟ ଧର୍ମ। କ'ଣ ଭ୍ରାତା ବି ଭ୍ରାତର ମହନ୍ୟା, ଭାଇ ଭାଇକି ମାରିବ ସେଠି କିଛି ନାହିଁ, ଜଗତ ଆଣି ଯୋଡ଼ିଦେଲେ ସାଙ୍ଗେ ସାଙ୍ଗେ। ଦେଖ ତୁମର ଜଣ ଏଇଟା ଭାଇ ଭାଇ ମାରିବ, ଆପ ବାପ ମାରିବ, ଏଇଟା କ୍ଷତ୍ରିୟ ଧର୍ମଟା ଆଉ ଏଇଟା ଯୁଦ୍ଧଟା ନା, ଯୁଦ୍ଧ କ୍ଷତ୍ରିୟମାନଙ୍କର ଯୁଦ୍ଧଟାକୁ ଧର୍ମ ଯୁଦ୍ଧ କୁହାଯାଏ। ଧର୍ମ ରଖାଯାଉ ସେଠି, ଭାଇ ବନ୍ଧୁ କୁଟୁମ୍ବ ଏଠିକି ଦେଖାଯିବେ, ଧର୍ମ ବା ରହିଲା, ଯୁଦ୍ଧଟା ଧର୍ମ ହିସାବରେ ହବ, ନ୍ୟାୟଟା ଧର୍ମ ହିସାବରେ ହବ। ନ୍ୟାୟଟା ତ ହଉଛି ତାହେଲେ ପିତାମାତା ଭାଇ ବନ୍ଧୁ ଏଇଟା କିଛି ଦେଖାଯିବନି, ଯେତେବେଳେ ଯୁଦ୍ଧ ହଉଛି ସେତେବେଳେ ପିତାମାତା କିଛି ଦେଖାଯିବେ, ସେ କଥା ସେ କହୁଛନ୍ତି। ଭ୍ରାତାର ଭ୍ରାତର ବି ହନ୍ୟା, ଏ ଘୋର ତରସ୍ତତା, ଏ ବଡ ଘୋର ଧର୍ମ, ସମସ୍ତେ ମାନିବାକୁ ପଡିବ, କ୍ଷତ୍ରିୟମାନେ ହିଁ ଏଇଟା ଗ୍ରହଣ କରିବାକୁ ପଡିବ। ତାହେଲେ ତୁମେ ତ ପିତାମ ଭୀଷ୍ମଙ୍କର କିଛି କ୍ଷତି କରୁନ, ଆତ୍ମାର ବାଧାକୁ ସୃଷ୍ଟି କରୁନ, ଆତ୍ମା ଆଉଥରେ ଜନ୍ମ ହବ, ଆଉ ଗୋଟେ ସ୍ୱର ଧାରଣ କରିବ, ସ୍ୱର୍ଗକୁ ପୁଣି ଯିବ ବିନା ଗର୍ଭବାସରେ, ଧର୍ମଯୁଦ୍ଧ। ତୁମ ବୈଭାଷିକ ମାନଙ୍କର ମତକୁ ଗ୍ରହଣ କଲେ ବି ଦୁଃଖ କରିବାରନି, ତୁମେ ସୁଧର୍ମଟା କର। ତୁମପି ତୁମେନ ଅହୋବତ ମହତ ପାପମ ଇତ୍ୟାଦି ବଚନେ ସୂଚିତ ନା ରାଶି, କାରଣ ଅର୍ଜୁନ କହିଥିଲେ ନା ଅହୋବତ ମହତ ପାପମ କର୍ତ୍ତୁ ବ୍ୟବସ୍ଥିତ ବୟମ, ସେଠି ହଉ ଏଠି ଦେବୀଦାସନ ଲେଖୁଛନ୍ତି। ଆଗରୁ କହୁଥିଲୁ ନା ମୁଁ କେତେବେଳେ ପାପ କରିବା ପାଇଁ ଯାଉଛି, କାହିଁ ସୂଚନା କରୁଛୁ, କାହିଁ ସୂଚନା କରୁଛୁ? ଆତ୍ମା ଯଦି ନିତ୍ୟ ସୂଚନା କରିବାର ନାହିଁ, ଆତ୍ମାକୁ ଯଦି ମାନୁନ ବି ସୂଚନା କରିବାର ନାହିଁ, ରାସାୟନିକ ପଦାର୍ଥ ସର୍ବ ନଷ୍ଟ ହବ। ଆଉ କେମିତି କହୁଥିଲୁ ଅହୋବତ ମହତ ପାପମ ଏଠି ସେ ଆଣୁଛନ୍ତି। ପରିମାଣ ସ୍ୱାବଶ୍ୟ ତସ୍ୟ ଚ ଆତ୍ମାନଂ ଜନ୍ମ ବିନାଶ ଏବଂ ଅନିର୍ବାର୍ଯ୍ୟତ୍ୱାତ୍ ଜନ୍ମାନ୍ତର ଭାବିନମ ପାପ ଭୟ ଅସମ୍ଭବାଂଚ। ହେ ମହାବାହୁ, ସ୍ୱ ଉପହାସ ସମ୍ବୋଧନମ କ୍ଷତ୍ରିୟ ବର୍ଯ୍ୟସ୍ୟମ ବୈଦିକମ ବୈଦିକସ୍ୟ ଚ ନ ଇଦୃଶମ କୁମତି ଧାର୍ଯ୍ୟତେ ଇତି ଭାବମ। ବଡ଼ ଦେବୀ ଦେବସ୍ୱ ଅଲଗା ଭାବରେ ଲେଖିଲେ, ଭଗବାନ ଥଟ୍ଟା କରୁଛନ୍ତି ଅର୍ଜୁନଙ୍କୁ, ମହାବାହୁ ହେ ମହାବାହୁ ସ୍ୱ ଉପହାସମ ସମ୍ବୋଧନମ, ଉପହାସ କରିକି ସମ୍ବୋଧନ କରୁଛନ୍ତି। କ'ଣ କ୍ଷତ୍ରିୟସ୍ୟ ବର୍ଯ୍ୟସ୍ୟ, କ୍ଷତ୍ରିୟମାନଙ୍କ ଭିତରେ ତୁମେ ଶ୍ରେଷ୍ଠ, ବୈଦିକସ୍ୟ ଚ ତ ଏନ ଇଦୃଶମ କୁମତି ଆର୍ଯ୍ୟମ ଇତି ଭାବମ। ବୈଦିକ ଜିନିଷ ତୁମେ ଆର୍ଯ୍ୟ ହେଇକି ଏଇଭଳିଆ କାର୍ଯ୍ୟ କରିବା ପାଇଁ ଯାଉଛ, ତୁମେ ଧର୍ମଯୁଦ୍ଧରେ ବିରତ ହେବା ପାଇଁ ଚାହୁଁଛ, ତୁମେ ମହାପରାକ୍ରମୀ ହେଇକି ଭଗବାନ ଏଭଳି ପରିହାସ ସୂଚକ ବାକ୍ୟ କହୁଛନ୍ତି ବୋଲି ବଳଦେବ ବିଦ୍ୟାଭୂଷଣ କହୁଛନ୍ତି। ତେଣୁ ତାତ୍ପର୍ଯ୍ୟ ହେଲା, ଏଇ ଶ୍ଳୋକର ତାତ୍ପର୍ଯ୍ୟ ହେଲା ଯେ ବୈଭାଷିକମାନଙ୍କର ମୌଧମାନଙ୍କର ମତକୁ ଏଇ ଯେଉଁ ପ୍ରଥମ ଆରମ୍ଭରୁ ଆମେ ଆରମ୍ଭ କରିଥିଲେ, ଏତେ ମତ କାହିଁକି ଆମର ବୈଷ୍ଣବମାନଙ୍କ ଏତେ ଆଲୋଚନା କାହିଁ କରନ୍ତି, ସେ ଜଣେ ଜଣେ ସେମିତି ଥାଙ୍କ ମୋ ସାଙ୍ଗେ ଯୁକ୍ତି କରନ୍ତି, ସେ ଆମ ଜଣେ ଥିଲେ ସିନେମା ଭକ୍ତି ସବୁବେଳେ ସେ କହିବେ, ଏତେ କଥା ଆମେ କାହିଁକି ଜାଣିବୁ, କ'ଣ ଟିକାଟି ପୁଣି ଏଗୁଡ଼ା କ'ଣ ଆବଶ୍ୟକ ଅଛି? ମୁଁ ତ ସବୁବେଳେ ଏ କଥା କୁହେ, ଆରେ ତୁମେ ଦେଖ ସେ ସିନେମା ଭକ୍ତ ତାକୁ କ'ଣ କହିବି, ତାକୁ ବଡ଼ କଷ୍ଟ ହେଉଛି ସବୁଠୁ ଏଇ ଏଇ ଆଚାର୍ଯ୍ୟମାନେ କ'ଣ, ଏଗୁଡ଼ା କ'ଣ ଆଚାର୍ଯ୍ୟମାନଙ୍କ କଥା କ'ଣ, କ'ଣ ଏଗୁଡ଼ା ସବୁ ଦରକାର ଏତେ କଥା? ମୁଁ ତାପରେ ଏତେ ବିରୁ ବୁଝୁନି, ତାକୁ ସୋଦେଇ ମୁଁ ଗାଳି ଦେଇଦିଏ ତାକୁ, ଆରେ ତୁ କି କ'ଣ ତୁମେ ଆଚାର୍ଯ୍ୟମାନଙ୍କୁ ସବୁ ତୁ ଏକତାଙ୍କୁ କେତେ ଭଲ ଲାଗେନି, ଭାବୁକ କଥାଟା ତାକୁ ଭଲ ଲାଗିବ, ସେ ଜଗନ୍ନାଥ ଏମିତି ହେଲେ ସେମିତି ହେଲେ, ଏଇଗୁଡ଼ା ଭାବୁକ ଗୁଡ଼ା କ'ଣ, ଭାବୁ ଫାଲତୁ କଥାଟା ମୋତେ କାହିଁକି କହୁଛ? ତୁମେ ଆଚାର୍ଯ୍ୟମାନେ ଭଗବାନଙ୍କର ମୂର୍ତ୍ତି, ସେମାନେ ଜଗତର କଲ୍ୟାଣ ପାଇଁ ହଜାର ପ୍ରକାର କେତେ ଗୁଡ଼ିଏ ଜୀବକୁ ସାହାଯ୍ୟ କରିବା ପାଇଁ ତାଙ୍କର ଅମୂଲ୍ୟ ସମୟକୁ ଦେଇଛନ୍ତି, ଗ୍ରନ୍ଥରେ ଏତେ ରଚନା କରିଛନ୍ତି, ତୁମେ ତାକୁ ଗୋଟେ ଭଲ ଆନନ୍ଦ ଲାଗୁନି, ତୁମେ ଏ ଜିନିଷ ଆନନ୍ଦ ଲାଗୁନି ତୁମକୁ, ଏ ଭାବୁକ କଥାଟା ଶୁଣିକି ଏହା କରିଦେଲ ତା କରିଦେଲ ଜଗନ୍ନାଥ ଏମିତି ହେଇଗଲେ ସେମିତି ହେଇଗଲେ, ତୁ ତୁ କ'ଣ ହେଇଯିବୁ ସେମିତି, ତୁ ଶାଳ ବେଳିଆ ହେଇଯିବୁ ନା କ'ଣ ବାପା, ଦଶ ବେଳି ଭଳିଆ ହେଇଯିବ, ତୁମେ କେତେଟା ରଥ ଅଟିଗଲେ ବାପା ମୁଁ ଦେଖେଇଲ? ଆଚାର୍ଯ୍ୟ ସିଦ୍ଧାନ୍ତ ଆମର ପରମ୍ପରା ସିଦ୍ଧାନ୍ତ ଉପରେ ଟିକିକି ରହିବା ଦରକାର, ଭାବୁକ ହବନି ଆମେ କାହାକୁ, ସେ ବିଦେଶୀଟା ସେ ପ୍ରଶ୍ନ କରୁଥିଲା ମୋତେ ସେଭଳିଆ, ମୁଁ କହିଲି ଆମେ କାହାର ମତକୁ ସ୍ୱୀକାର କରିବୁନୁ ଜଗତରେ, ଆମେ କେବଳ ଆଚାର୍ଯ୍ୟ ମତକୁ ସ୍ୱୀକାର କରିବୁ, ସେ କେତେ ବଡ଼ ଶୁଦ୍ଧ ବକ୍ତ, ସେ ବ୍ରଜବାସୀ ହେଇପାରନ୍ତି କି ଧାମବାସୀ ହେଇପାରନ୍ତି, ଆମେ ତାଙ୍କର ପଦାଙ୍ଗ ଅନୁସରଣ କରିବୁନୁ, କାରଣ ତାଙ୍କର କ'ଣ ସ୍ୱୀକୃତି ଅଛି, ତାଙ୍କୁ ରାଧାରାଣୀ ସ୍ୱୀକାର କରିଛନ୍ତି, ଆମେ ତ ସେ ଜୀବ ନୁହେଁ, ଆମ ହାତରେ ଭଗବାନ ଯାହାକୁ ଟେକି ଦେଇଛନ୍ତି ଆମେ ତାଙ୍କ କଥା ମାନିକି ଚାଲିବୁ, ଆମେ ଆଚାର୍ଯ୍ୟ ପରମ୍ପରାର ଶିକ୍ଷା ଗ୍ରହଣ କରିବୁ। ଜଗତରେ କେତେ ମତ, କେତେ ସିଦ୍ଧାନ୍ତ, କେତେ ବଡ଼ ଶୁଦ୍ଧ ବକ୍ତ ହେଲେ ବି ଆମେ ଅସମ୍ମାନ କରିବୁନୁ କଦାପି, ତାଙ୍କ ଚରଣରେ ପ୍ରଣୟ ପ୍ରଣତି କରି ଆମେ ଦୂର ରହିବୁ, କିନ୍ତୁ ଆମ ପରମ୍ପରା ଶିକ୍ଷକ ଆମେ ମାନିଛୁ, ଏଥିରେ ଗୌଡ଼ିଆମାନେ କେବେ ବି କମ୍ପ୍ରମାଇଜ୍ ଏଥିରେ କରିବେନି, କେବେ ବି କମ୍ପ୍ରମାଇଜ୍ କରିବୁନୁ, ତାହେଲେ ଆମେ କୃତଜ୍ଞ ହେଇଛୁ। ଭଗବାନ ଆଚାର୍ଯ୍ୟମାନଙ୍କ ଋଣକୁ ଶୁଝିପାରନ୍ତିନି ମନରଖିତ, କାରଣ ସେମାନଙ୍କ ଯେଉଁ କଣ୍ଟ୍ରିବ୍ୟୁସନ୍, ସେମାନେ ତାଙ୍କର ଅମୂଲ୍ୟ ସମ୍ପଦ, ରସରେ ଯେଉଁମାନେ ବୁଡ଼ିବା ଲୋକ, ସେମାନେ ତାଙ୍କର ଯାହାକୁ ସମୟ ଶକ୍ତିକୁ ଏ ଜୀବମାନଙ୍କର କଲ୍ୟାଣ ପାଇଁ ଦେଇଛନ୍ତି, ଯେଉଁଟା ଭଗବାନଙ୍କର ମିଶନ, ଜୀବକୁ ସାହାଯ୍ୟ କରିବା ଜୀବ କାହାର ଅଂଶ? ଭଗବାନଙ୍କର ଅଂଶ ନା, ଉଦ୍ଧାର କରିବାଟା ଭଗବାନଙ୍କର କାମ, କିନ୍ତୁ ଭଗବାନ ପାରୁନାହାନ୍ତି ବୋଲି ତାଙ୍କୁ ପଠାଉଛନ୍ତି, ଆଉ ତୁମେ ତାଙ୍କ କଥାଟା ଭାବୁନି, ତୁମକୁ ତୋର ଉଦ୍ଧାର ହେଇଯିବ, ମତେ ପାଠ ପଢିବ, ତୁମେ ଭଗବାନଙ୍କ ଲୀଳା ଶୁଣିବ, କି ଲୀଳା ଶୁଣିବ? ଓଡ଼ିଆ ମାନେ ସେମାନେ ଲୀଳା ବେଶୀ କୁହନ୍ତିନି, କେତେଟା ଗପ ତୁମେ ବାହାର କରି ଦେଖିଲା ପୂର୍ବଦ ଗ୍ରନ୍ଥରୁ, କେତେଟା ଷ୍ଟୋରୀ ବାହାର କର, କିରଣ ଭକ୍ତି ଠାକୁରଙ୍କର କେତେଟା ଷ୍ଟୋରୀ ବାହାର କର, ବାହାର କର, କେତେଟା ସେ ଷ୍ଟୋରୀ କହିଛନ୍ତି, କେଉଁ ଲୀଳା କହିଛନ୍ତି? କେବେ ବି କୁହନ୍ତିନି, କେବେ ବି ସେ ଜିନିଷ କହିବେନି। ସେ କାହିଁକି ଚାହିଁବେ ଜୀବଟାର କେମିତି ସତ୍ପଥକୁ ଧରିକି ଯାଉ? ଜୀବଟା ତ ତା ଭିତରେ ଦୁନିଆ ଅନର୍ଥ ହୋଇଛି, ଏ ଲୀଳା ଗୁଡ଼ା ଶୁଣି କ'ଣ ସେ କରିବ? ତା ମୁଣ୍ଡ ଭିତରେ, ତା ମୁଣ୍ଡ ଭିତରେ ତ ତାର ହୃଦୟଟା ସଫା ନୁହେଁ କି ସବୁ ପ୍ରକାର ଅନର୍ଥ ଭରି ହେଇକି ରହିଛି। ତା ମାନେ ଯେ ଲୀଳା ଶୁଣିବା ଉଚିତ ନୁହେଁ, ମୁଁ ସେ କଥା କୁହେନି, ତତ୍ଵ ସିଦ୍ଧାନ୍ତ ଉପରେ ଆଧାରିତ ଲୀଳାକୁ ଶୁଣିବା ଦରକାର। ପ୍ରୋପସ ଏଇଠି କହୁଛନ୍ତି ଆମର ଯେଉଁ ସକାଳେ ମୁଁ ଶୁଣୁଛି ପ୍ରୋପସ ଭଜନ, ଶହେ ଶହେ ଥର ମୁଁ ଶୁଣିଲିଣି, ତଥାପି ମୋତେ ସେ ନୂଆ ଲାଗୁ ସବୁବେଳେ, ତାଙ୍କ କଥା ଦିପଦ ଶୁଣିଲା ନୂଆ ଲାଗୁ ସବୁବେଳେ। ସେ ୱାଡ଼ି ମଡ଼ାନ୍ ବା ପ୍ରପଦ କହୁ ନା, ଏ ଯେଉଁ କ'ଣ ଗୋପୀ ବସନ ହର ନା ନା, ଏଥିର ବିବାହ ପରିଶେଷରେ ବୋଧେ ସେ କଥା କହୁଛ ନା କ'ଣ, କି ଗୋପୀ ବସନ ହର ରାସର ନା ନା, ସେଇଟା ନୁହେଁ, ସେ ବିବାହ ପରିଶେଷରେ ଯେଉଁ ବସ୍ତ୍ର ହରଣ କଥା କହୁଛନ୍ତି ପ୍ରପସ, ସେ କଥା କହୁଛନ୍ତି। ୟୁ ମଷ୍ଟ ହିୟର ଅଲ୍ ଦିଜ୍ ଲୀଲାସ୍ ଫ୍ରମ୍ ରିଅଲାଇଜ୍ ସୋଲ୍, ଅଦରୱାଇଜ୍ ପ୍ରପଦ କହୁଛନ୍ତି, ଅଦରୱାଇଜ୍ ୟୁ ସୁଡ୍ ନଟ୍ ହିୟର ଅଲ୍ ଦିସ୍ ଥିଙ୍ଗସ୍, ଏଇଟା ତୁମେ ଶୁଣନି ଗୋଟେ ପ୍ରପଦ କହୁଛନ୍ତି, ଆର୍ ଦିସ୍ ପାର୍ଟ ଶୁଡ୍ ବି ଆଭଏଡ୍, ଏମିତି କହୁଛନ୍ତି। ସେ ସେଇ କଥାଟାକୁ ସେମାନେ ଆମର ଆମର ଆଚାର୍ଯ୍ୟମାନେ ସବୁ କହିବେ, ରାସଲୀଳା ପ୍ରସଙ୍ଗଟା କହିବେନି, କାରଣ ପୂର୍ବତ କହିଦେଉଛନ୍ତି ସେଇଟା। ମୁଁ ଯୁଆଡ଼େ ଯୁଆଡ଼େ ଯେତେ ଭକ୍ତି ଠାକୁରଙ୍କ ଟିଚିଂସ ଯେଉଁ ଯେତେ ପୁରୁଣା ଜିନିଷ ଯାଉଛି, ମୁଁ ଦେଖୁ ସବୁ ପ୍ରବଦଙ୍କ ପାଖରେ ଅଛି। ତାଙ୍କ ଅନୁଭୂତି ସାର୍ ଆଜି ଗୋଟେ ହଠାତ୍ ଖୋଲୁଥିଲି, ଦେଖିଲି ଆରେ କେତେ ବଡ଼ କଥା, ତ ମୁଁ ପଢ଼ିଥିଲି ବହୁତ ବର୍ଷ ତଳେ, ଏତେ ଏଠି ପଢ଼ିଥିଲି ପ୍ରପଦୀ ଗୋଟେ କହିଛନ୍ତି, ସେଥିପାଇଁ ସିଷ୍ଟମାଟିକାଲି ସବୁ ଜିନିଷକୁ ପଢ଼ିଲେ ଜାଣି, କାରଣ ଏତେ ପ୍ରଭୁପାଦଙ୍କର ଗ୍ରନ୍ଥ ରହିଛି, କନ୍ଭରସେସନ୍ ରହିଛି, ଆଉ ସବୁ ସମୟରେ ସ୍ଥିର ମତରେ ପଢ଼ିଲେ ଜଣେ ଜାଣିପାରିବ ନହେଲେ ମନ ଜାଣିପାରିବନି, ତାପରେ ତୁମେ ପଢ଼ିଲେ ତୁମକୁ ସେ ଫିଲୋସଫି ଜାଣିପାରିବ, ଆମେ ଏଇଟା ପଢ଼ିଛୁ ବୋଲି ଆମକୁ ଲାଗୁଛି, ଆରି ଏଇଟା ତ ଯୁବକ ସ୍ୱାମୀ ମତଟା, ଏଠି କ'ଣ ପ୍ରଭୁପାଦ ଏଠି କହିଛନ୍ତି ଏଇଟାକୁ, ଆମେ ସେଇଟା ପଢ଼ିଛୁ ବୋଲି ସିନା ଜାଣିପାରୁଛୁ, ନହେଲେ ତୁମେ ତ ପଢ଼ିବ କ'ଣ? ତାପରେ ସେଠି ତାଙ୍କ ନାଁଟା ମେନସନ୍ କରି ଗୋଟେ କନ୍ଭରସେସନ୍ କହୁଛନ୍ତି, ସେଟା ମତଟା ହେଉଛି ଯୁବକ ସ୍ୱାମୀଙ୍କର, ତୁମେ ଏଇଟା ପ୍ରଭୁପାଦ କହିଛନ୍ତି, ତୁମେ ଇମ୍ପୋର୍ଟାନ୍ସ ଦେବନି, ସେଟା କନ୍ଭରସେସନ୍ଟା ଦ୍ୱାରା ଆମେ ଧରୁଛୁ ଯେଟା ଯୁବକ ସ୍ୱାମୀଙ୍କ ମତଟା। କେତେବେଳେ ଆଚାର୍ଯ୍ୟ ପରମ୍ପରାର ଶିକ୍ଷା ଉପରେ ବହୁତ ଅଷ୍ଟିକ ପ୍ରୟାଗ ପଡ଼ିବ, ଭଲ ଭାବରେ ଆମକୁ ବିଚାର କରିବାକୁ ପଡ଼ିବ। ସେଥିପାଇଁ ସେମାନେ ଭଗବାନଙ୍କର ଶକ୍ତିରେ ହିଁ ସବୁ ରଚନା କରିଛନ୍ତି, ତାଙ୍କର ମତକୁ ହିଁ ଆମେ ସ୍ୱୀକାର କରିକି ଯିବାକୁ ପଡ଼ିବ, ଆଉ ଏଥିପାଇଁ ପ୍ରଭୁପାଦଙ୍କର ଗ୍ରନ୍ଥକୁ ବହୁତ ସିଷ୍ଟମାଟିକାଲି ପଢ଼ିବା ଦରକାର, ବହୁତ ସିଷ୍ଟମାଟିକାଲି ପଢ଼ିବା ଦରକାର, କିନ୍ତୁ ତାକୁ ଧରିବା ବହୁତ କଷ୍ଟ ଅଛି, କାରଣ ଆମେ ତ ଦେଖୁଛେ ପ୍ରଭୁପାଦ ଏଇଟା କହିଛନ୍ତି, ଯେମିତି ତୁମେ ପଢ଼ୁଛ ଏଇଟା ପ୍ରଭୁପାଦ କହିଛନ୍ତି, ବୈଭାଷିକ ମତ କ'ଣ, କିନ୍ତୁ ବଲ୍ଲଭୀ ଦର୍ଶନଙ୍କ ମତ ଏଇଟା ସ୍ଥାପନ କରୁଛନ୍ତି, ତ ଏଇଟା ସ୍ଥାପନ କରୁଛନ୍ତି। ଆମର ବିଶ୍ୱାସ ଯେତିକି ଆସୁଛି ଏଇଟା ପଢ଼ିଲା ପରେ, ଆରେ ପ୍ରଭୁପାଦ ଏତେ ଜିନିଷ କଲେକ୍ସନ୍ କରିକି ଏଇ ବୟସ 70 ବର୍ଷ ବୟସରେ, ଆଉ ଟୋକା ଗୁଡ଼ାକ କେତେ ଖେଳି ଖେଳାଇ ଏତିକି ଟିକେ ପାଉଛୁ, 70 ବର୍ଷ ବୟସରେ ପୁଣି ଇଂଲିଶରେ ତାକୁ ଟ୍ରାନ୍ସଲେଟ୍ କରୁଛନ୍ତି, ଆମର ଏଇଟା ଓଡ଼ିଆରେ ଯେଉଁ ହୋଇଛି, ହିନ୍ଦୀରେ ହେଇଛି, ବେଙ୍ଗଲରେ, ଏଇଟା ଅରିଜିନାଲ ଇଂଲିଶ ନା, ପ୍ରଭୁପାଦ ଆମେରିକାରେ ଗଲା ପରେ ଏଇ ଗୀତା ରଚନା କରିଛନ୍ତି। ଭାଗବତଙ୍କୁ ସେ ଯେଉଁ ଆମର ଥିଲେ ଗୋରଖପୁରରେ କ'ଣ ତାଙ୍କ ନାମ ପୂଜ୍ୟପାଦ ହନୁମାନ ପୋଦାର, ସେତେବେଳେ ପ୍ରଭୁପାଦଙ୍କ ଭାଗବତଙ୍କୁ ଦେଖିଲେ, ସେ ୱାର୍ଡିଙ୍ଗି ଦେଖିଲେ, ସେ ଲର୍ଣ୍ଣିଂ ପର୍ସନ୍, ସେ ଦେଖିଦେଲେ ସାଙ୍ଗେ ସାଙ୍ଗେ କହିଲେ ମୁଁ ସ୍ୱାମୀଜୀ ମୁଁ ଦେବି ପଇସା ପ୍ରିଣ୍ଟିଂ କରିବା, ସେ ସାହାଯ୍ୟ କରିଥିଲେ ନା ଗୋରଖପୁରରେ, ସେ ସାହାଯ୍ୟ କରିଥିଲେ, କାରଣ ପ୍ରଭୁପାଦ ଯେଉଁ ଭାଷା ଯେଉଁ ଇଂଲିଶ ତାଙ୍କର ଯେଉଁ ଇଂଲିଶ ଆଉ ସେ ଯେଉଁ ୱେ ଅଫ୍ ପ୍ରେଜେଣ୍ଟେସନ୍ଟା, ହଁ ଏଇ କଥାରେ ମୁଁ କହୁଥିଲି ଭୁଲିଗଲି, ମନେ ପଡ଼ିଗଲା, ତାଙ୍କ ଭଳି କେହି ମାନେ ଯେଉଁ ସିଷ୍ଟମେଟିକାଲ ଯେଉଁ ଜିନିଷଟା ଭଗବାନଙ୍କ ଲୋକ ଆଉ ଏ ଯେଉଁ ଗୋପୀ ବସନ ହର ସେ କଥା ସେ କହୁଛନ୍ତି, ସେ ପାଠଟାକୁ ତୁମେ ଡିଲିଟ୍ କର, ଶୁଣନି, ଅର୍ ପ୍ରପଦ କହୁଛନ୍ତି ତୁମେ ଶୁଣିବ ରାଧା ଓ କୃଷ୍ଣଙ୍କ ଲୀଳା ଗୁଡ଼ିକ, ତୁମେ ରିଅଲାଇଜ୍ ସୋଲଙ୍କ କଥାକୁ ଶୁଣ, ଅଦରୱାଇଜ୍ ୟୁ ସୁଡ୍ ଡିଲିଟ୍, ୟୁ ସୁଡ୍ ଗିଭ୍ ଅପ୍ ଦିସ୍ ପାର୍ଟ, ପ୍ରପଦ କହୁଛନ୍ତି। ତାଙ୍କ ଇଂଲିଶ ଅଲଗା, ତାଙ୍କ ସବୁଠି ଯେଉଁ ୱାର୍ଡ଼ ସବୁ ଅଛି ଏତେ ସୁନ୍ଦର ଲାଗୁଛି, ଏଟା ସବୁ ବାହାର ଶୁଣନି ସେଗୁଡ଼ିକ, ଭଗବାନ ଜାଣିଛନ୍ତି ନା ସବୁ, ତେଣୁ ଆଚାର୍ଯ୍ୟମାନଙ୍କ ଉପରେ ପୁରା ସେତିକି ବିଶ୍ୱାସ କରି ଯେତିକି ଆମର ଏତେ ବାଟ ଯିବା, ଯଦି ଭକ୍ତିରେ କିଛି ପ୍ରଗତି ହବ କେବଳ ତାଙ୍କର ପାଦପଦ୍ମକୁ ଧରିକି ଯିବା, ବାସ୍ ଯେତେ ବାଟ ଯିବା ଯିବା, ସିଏ ନେବେ ଆଗକୁ, ଆଉ କିଛି ନାହିଁ, ଆଉ କିଛି ରାସ୍ତା ନାହିଁ। ହରେ କୃଷ୍ଣ, ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାଣ।